श्री श्री गौर नित्याय, श्री श्री कृष्ण बलराम, श्री श्री जगन्नाथ बलदेव सुभद्रा महारानी, श्री श्री राधा कृष्ण चंद्र, श्री श्री राधा दामोदर जू, श्री श्री लक्ष्मी नृसिंहदेव, श्री श्री सीताराम नरकुम हनुमान जू, श्रील प्रभुपाद महाराज, श्रील गुरुदेव तथा समस्त वैष्णव सज्जन वृंद को मातृवृंद को मोर प्रणति निवेदन करी आज आम पंचम दिवसीय कथा आरंभ करवा आउ दुई दिन रही आज को मिसी तीन दिन हे तेणु अधारू अधिका समय चलीगला आमर आम गोटे अध्याय से ही ना जहाँ भी हो 82 श्लोक अच्छा आम 50 श्लोक आलोचना करे चार दिन में पांचटी अध्याय रही समुदाय पांचटी गोटे अध्याय अधारू अधिका जामर भागवत सप्ताह अधारू अधिका समय चलीगला ध्रुवचरित संक्षेप मत वर्णना करब किंतु भागवतम जो श्लोक जो रही सबू शक्ति रही भागवतम द्वितीय स्कंद चतुर्थ अध्याय मंगलाचरण से सुखदेव गोस्वामी कहते अलंकृत अलंकृत श्रेष्ठ भगवान बचाशिमी मोर कथा को भगवान अलंकृत करतु तेणु ये शब्द ब्रह्म ये साधारण शब्द नुह शब्द ब्रह्म तेणु आमे से श्लोक मान सब आवृत्ति करुचे केवल भागवत वर्णना कर केवल जन जी केवल आवृत्ति कर द्वादश स्कंद आसिक से कथा गोटे श्लोक हो बा अधा श्लोक हो अधार अधा हो अधार अधार अधा भी हो द्वादश स्कंद 13 अध्याय गोटे श्लोक अच्छा 12 अध्याय ज एतत् श्रावय नित्यम जाम क्षण अनन्यधि श्लोकमेकं तदर्धं वा पादं पादार्धमेव वा श्रद्धावान जो अनुशृणुयात् पुण्याति आत्मनो आत्मन पुण्याति आत्मनमे अवसः पुण्याति आत्मनमे वसः ये मध्य आज आम ध्रुवचरित महात्मा शुणिले जो श्रवण अच्छी आम भागवत टोटाल उपरे कहीदे श्रावण महात्मा ज एत श्रावय नित्यन जो मैंने ये भागवतम यही शास्त्र जो मैंने यू श्रवण करेबे शुणेबे जो मैंने कीर्तन करेबे कीर्तन करेंगे जो मैंने श्रावयन एवं जाम क्षण अनन्यधि जो मैंने अनन्य भाव में गोटे क्षण हो जेको समय पाठ करे श्रावण श्रवण करेबे श्लोकमेकं गोटे श्लोक हो तदर्धं बा तार अधा मध्य हो पादं पादं कहले चारि भाग भागे यूज पादं पादार्धम एवं बा पादार्धम मैम कहले चारि भाग अधा के हे आठ भाग आठ भाग जदि श्रवण करेबे श्रवण करेबे पादार्धम होगा श्रद्धावान जो अनुशुणिया जो मैंने केवल कीर्तन करेंगे कथा नुह जो मैंने श्रवण करेंगे श्रवण करेंगे श्रद्धावान जो अनुशुणिया श्रद्धावान कहले विश्वास सहित जो मैंने यटा को श्रवण करेंगे अनुशुणिया परंपरार श्रवण करेंगे तेल तर फल कह श्रद्धावान जो अनुशुणिया पुण्याति आत्मन एव सह पुण्याति से पवित्र करदे निजे से पवित्र हो जाए आम एत 50 श्लोक सुनले गोटे श्लोक श्लोकर अधा अधार अधा अधार अधार अधा मध्य जन श्रवण करेंगे कीर्तन करेंगे तेल से पवित्र हो जाए तेणु आज ये श्रवण महात्मा आगे आगुआ आम कहगला जदि ये ध्रुवचरित श्रवण महात्म रही आहरी अच्छा जहा हो श्लोकटी आम शुणीदे श्रवण महात्म्य आम गत जो कथा विश्राम देते सी कथा आरंभ करवा तेणु नारद मुनि परीक्षा करुले ध्रुव को ध्रुव परीक्षार उत्तीर्ण हो गले तेणु बर्तमान कहते केमी भगवान आराधना कर मधुबन को जीव केमी से आसन आठटी श्लोक जो रही अष्टांग योग विधि विषय वर्णना कले ଆମେ ଗତକାଲି ଶୁଣୁଥିଲେ। ତେଣୁ ଆଜି ଶୁଣିବା ଶ୍ରବଣ କରିବା ଏକାବନ ଶ୍ଳୋକରୁ। ଏକାବନ ଶ୍ଳୋକରେ କୁହାଯାଉଛି ଧ୍ୟାନ, କେମିତି ଧ୍ୟାନ କରିବେ ବସିକରି। ଧ୍ୟାନ ବିଷୟରେ ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କିଭଳି ଧ୍ୟାନ କରାଯିବ। ତେଣୁ ନାରଦମୁନି ଏ ସତ୍ୟଯୁଗର କଥା, ନାରଦମୁନି ମଧ୍ୟ ସେଇଭଳି ଭାବରେ ସତ୍ୟଯୁଗର ପ୍ରୋସେସ୍ ଥିଲା ଧ୍ୟାନ। ତେଣୁ ତାଙ୍କୁ କହିଥିଲେ ଧ୍ୟାନ କରିବା ପାଇଁ, ଧ୍ୟାନ ମାହ କିଭଳି ଧ୍ୟାନ କରିବେ ଭଗବାନଙ୍କ ରୂପ କିଭଳି। ନା ସ୍ମୟମାନମ ଅଭିଧ୍ୟାୟେତ୍ ସାନୁରାଗାବଲୋକନମ ନିୟତେ ନୈକ ଭୂତେନ ମନସା ବରଦର୍ଶଭମ। ସ୍ମୟମାନ ଭଗବାନଙ୍କ ରୂପ ଏଭଳି ଭାବରେ ସବୁବେଳେ ତାଙ୍କର ସ୍ମିତ ହାସ୍ୟ ରହିଛି। ସ୍ମୟମାନମ ଅଭିଧ୍ୟାୟେତ୍, ଏଇଭଳି ଭାବରେ ଆମେ ଧ୍ୟାନ କରିବା ଭଗବାନଙ୍କ ରୂପକୁ। ସାନୁରାଗାବଲୋକନମ, ସବୁବେଳେ ତାଙ୍କର ଅନୁରାଗ ରହିଛି, ଭକ୍ତମାନଙ୍କ ପ୍ରତି ଅନୁରାଗ ରହିଛି, ତାଙ୍କୁ ସବୁବେଳେ ଅବଲୋକନ କରୁଛନ୍ତି ଭକ୍ତମାନଙ୍କୁ। ନିୟତେ ନିୟତେ ନ କହିଲେ କୁହାଯାଉଛି ଆସକ୍ତେନ, ଆସକ୍ତି ସହିତ ଧ୍ୟାନ କରିବେ। ନିୟତେନ କହିଲେ ଆସକ୍ତି ସହିତ। ଏକଭୂତେନ, ଏକଭୂତେନ କହିଲେ ଏକାଗ୍ର ଭାବରେ, ମନକୁ ଆଉ କୁଆଡ଼େ ନେବେ ନାହିଁ, ସେ ଭଗବାନଙ୍କ ରୂପ ଉପରେ ଧ୍ୟାନ କରିବେ। ମନସା ବରଦର୍ଷଭମ, ବରଦାନରେ ସେ ହେଉଛନ୍ତି ଶ୍ରେଷ୍ଠ, ବରଦରିଷଭମ ବରଦାନରେ ସେ ହେଉଛନ୍ତି ଶ୍ରେଷ୍ଠ, ବରଦର୍ଷଭମ। ତେଣୁ ତାପର ଶ୍ଳୋକରେ କହୁଛନ୍ତି ସମାଧି, ଧ୍ୟାନ ପରେ ଆସିବ ସମାଧି। ଧ୍ୟାନ ଯଦି କିଛି ସମୟ ଧରି ସ୍ଥିର ହୋଇଗଲା, ମନ ସ୍ଥିର ହୋଇଗଲା, ସେଟାକୁ ସମାଧି କୁହାଯିବ। କେତେ ସମୟ ରହିଛି ସେତିକି ସମୟ ଯଦି ମନଟା ସ୍ଥିର ହୋଇଗଲା ତାହେଲେ ସେଟାକୁ ସମାଧି କୁହାଯିବ। 3 ମିନିଟ୍ କି କେମିତି ଏସବୁ ରହିଛି, ଏଭଳି ଭାବେ ରହିଛି। ତେଣୁ ଏ ସମାଧି ହେଉଛି କି କ'ଣ ନା, ଏବଂ ଭଗବତ ରୂପମ, ସେଇ ଭଗବତ ରୂପ ମନରେ ରହିଗଲା। ଭଗବତ ରୂପମ ସୁଭଦ୍ରମ ଧ୍ୟାୟତୋ ମନଃ, ବହୁତ ମଙ୍ଗଳକାରୀ ସେ ରୂପ ସୁଭଦ୍ରମ, ସେ ରୂପ ଧ୍ୟାନ କରି ନିର୍ବୃତ୍ତିଆ ପରେୟା ତୋର୍ଣ୍ଣ, ବହୁତ ଆନନ୍ଦିତ ହୋଇଯିବେ ସେ ଧ୍ୟାନରେ ଭଗବାନଙ୍କ ରୂପ ଧ୍ୟାନ ମାଧ୍ୟମରେ। ନିର୍ବୃତ୍ତିଆ ବହୁତ ଆନନ୍ଦ ସେମାନେ ଅନୁଭବ କରିବେ, ପରେୟା ଶ୍ରେଷ୍ଠ ଆନନ୍ଦ ସେମାନେ ପ୍ରାପ୍ତ ହେବେ। ଜଙ୍ଗଲବ୍ଧ୍ୱା ଚାପରଂ ଲାଭଂ ମନ୍ୟତେ ନାଧିକଂ ତତଃ, ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଭଗବାନ କହିଛନ୍ତି ସେ କଥା, ଯେଉଁଟାକୁ ପ୍ରାପ୍ତ ହେଲେ ଆଉ ଆଠାରୁ ଆଉ କିଛି ଅଧିକ ଲାଭ କିଛି ନାହିଁ, ଶ୍ରେଷ୍ଠ ଆନନ୍ଦ ପ୍ରାପ୍ତ ହେବେ। ନିର୍ବୃତ୍ତିଆ ପରେୟା ତୋର୍ଣ୍ଣ, ସେତେବେଳେ ସେ ଖୁବ୍ ଶୀଘ୍ର ସମ୍ପନ୍ନ ନ ନିବର୍ତ୍ତତେ, ତେଣୁ ସେ ରୂପ ଧ୍ୟାନରୁ ଆଉ ମନଟା ଫେରିବ ନାହିଁ, ନ ନିବର୍ତ୍ତତେ, ଏତେ ଆନନ୍ଦ ରହିଛି ସେଥିରେ। ଜଣେ ଆନନ୍ଦ ତାଙ୍କର ବଢ଼ି ଚାଲିବ, ଆନନ୍ଦାମ ବୁଦ୍ଧି ବର୍ଦ୍ଧନ ବୋଲି କୁହାଯାଇଛି। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି ଏ ପ୍ରକାର ଅବିଚଳିତ ଧ୍ୟାନକୁ ସମାଧି କୁହାଯାଏ। ଯଦି ମନ ସ୍ଥିର ରହିଗଲା ଗୋଟେ ସ୍ଥାନ, ଗୋଟିଏ ରୂପରେ, ଗୋଟିଏ ଧ୍ୟାନ, ଏକ ଧ୍ୟାନ ହୋଇଯାଇଛି, ତାହେଲେ ତାକୁ ସମାଧି ବୋଲି କୁହାଯିବ। ଏ ଯୋଗର ଅନ୍ତିମ ସ୍ଥିତି ହେଉଛି ସମାଧି। ସମାଧି କହିଲେ ଆମର ଯେଉଁ 3ଟି ଅବସ୍ଥା ରହିଛି, ଆମେ ବର୍ତ୍ତମାନ ଜାଗ୍ରତ ଅବସ୍ଥାରେ ରହିଛେ, ଆଉ ଗୋଟେ ହେଉଛି ଶୋଇବା ଅବସ୍ଥା, ନିଦ୍ରିତ ଅବସ୍ଥା। ନିଦ୍ରିତ ଅବସ୍ଥା ପୁଣି 2 ପ୍ରକାର ରହିଛି, ଗୋଟେ ହେଉଛି ଗଭୀର ନିଦ୍ରା, ଆଉ ଗୋଟେ ହେଉଛି ସ୍ୱପ୍ନ। ତେଣୁ ଏହିଭଳି ଭାବରେ ଜାଗ୍ରତ, ସୁପ୍ତ ଏବଂ ନିଦ୍ରା, ଏ ସ୍ୱପ୍ନ, ଏ 3ଟି ଅବସ୍ଥା ରହିଛି। କିନ୍ତୁ ସମାଧି ଅବସ୍ଥା ଏ 3ଟି ଅବସ୍ଥାରୁ ଉର୍ଦ୍ଧ୍ୱରେ, ତୁରୀୟ ଅବସ୍ଥା ବୋଲି କୁହାଯାଏ, ଏ ଚତୁର୍ଥ ଅବସ୍ଥା। ଧ୍ୟାନାବସ୍ଥିତ ତଦ୍ଗତେନ ମନସା ପଶ୍ୟନ୍ତି ଜଙ୍ଗ ଯୋଗିନ, ସେହି ସମାଧିରେ ଯୋଗୀମାନେ ଭଗବାନଙ୍କୁ ଦର୍ଶନ କରନ୍ତି ଏବଂ ଭଗବାନ ସବୁବେଳେ ଏହିଭଳି ଭାବରେ ଥାଆନ୍ତି। ଯେଉଁ ତାଙ୍କର କାରଣାନବ ଜଳ ରହିଛି ସେଠି ଭଗବାନ ଯକାରଣାନବ ଜଳେ ଭଜତି ସ୍ମ ଯୋଗ ନିଦ୍ରା, ଭଗବାନଙ୍କର ଏଇ ଯେଉଁ ଆମର ହେଲା ଏକାଦଶୀ, ଉତ୍ଥାନ ଏକାଦଶୀ, ଭଗବାନ ଯୋଗ ନିଦ୍ରାରେ ଶୟନ କରିଥାନ୍ତି। ଯେଉଁ ଚାତୁର୍ମାସ ଆରମ୍ଭରେ ରଥଯାତ୍ରା ଯେଉଁ ହେଲା, 9 ଦିନ ଧରି ରଥଯାତ୍ରା ହେବ, ଆଷାଢ଼ ଶୁକ୍ଳ ଦ୍ୱିତୀୟା, ତାପରେ ଯେଉଁ ଏକାଦଶୀ ତିଥି ହୁଏ ସେଇ ଏକାଦଶୀ ତିଥିରେ ଭଗବାନ ଶୟନ କରନ୍ତି। ଆଷାଢ଼ ମାସରେ ଶୟନ କରିବେ ଯେ ଉଠିବେ ଯାଇକି କାର୍ତ୍ତିକ ଶୁକ୍ଳରେ, ଆଷାଢ଼ ଶୁକ୍ଳରୁ କାର୍ତ୍ତିକ ଶୁକ୍ଳ 4 ମାସ ଭଗବାନଙ୍କର ଶୟନ କଲେ, ଯେ ସାଧାରଣ ଶୟନ ନୁହେଁ ଯୋଗ ନିଦ୍ରା, ସେ ସବୁ ଜାଣନ୍ତି। ଯୋଗ ନିଦ୍ରା କହିଲେ ସବୁ ଜାଗ୍ରତ ଅବସ୍ଥାରୁ ଆହୁରି ଉନ୍ନତ ଅବସ୍ଥା, ସିଏ ସମାଧି ଅବସ୍ଥା। योगी मैंने से अवस्था प्राप्त होती समाधि करती भगवान कर ध्यान कर समाधिस्थ हो जाती समाधिस्थ हो गले से जापर ना ये प्रकृत में कौन शुणी पार कि बुझी पार कि ना ये सब बुझ जाणी हम ना तेणु से समाधि अवस्था तुम प्राप्त हब ध्यान तापर समाधि जप जप कौन करे खाली ध्यान कले हम ना कि जप करा पड़ो जप कथा कह जपश्च परमो गुह्यं श्रूयतांग मे नृपात्मज जं सप्तरात्र प्रपठन पुमान पश्यति खेचरान भागवत आरंभ रे परीक्षित महाराज पचार थे प्रभु मोर कौन जप करवा कथा किं जाप्यम कौन समस्त जप करुछंती एमिति केही नहांती के जप करू नहांती किंतु कौन जप करुछंती सेटा होजी मुख्य कथा अमर शिष्यमत गौरवंदी से महाराज कहंती प्राय लोक मैंने यही भाव जप करती कौन ना मनी 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 स्वीटर देन हनी ब्राइटर देन सनसाइन यही भाव जप करती केमी टा आसव इदम मायालब्ध इदम प्राप्त मनोरथम इदम अस्त दम पिमे भविष्य पुनर्धनम षोड़श अध्याय असुर मान जप विषय भगवान कहते यही जप करती सेदम मायालब्ध आज ये टाँग पाइली इदम आहरी पुणी एति पाइबी इदम मायालब्ध इदम प्राप्त से मनोरथम एति पुणी पाइबी इदम एटा पुणी एठू पाइबी सेठ पाइबी सेभली भाव चली इदम अस्त भविष्य पुनर्धन पुणी भविष्य में पुनर्धन पाइबी ये जप कर लोक मैंने लोक मान जप यहीटा कि पचारती कहीं आम जप करवा तुम्हें जान तुम्हें अजाणत जप करु कौन जप करवा सीटा हूँ प्रश्न आम जप करे किसी ना किसी जप करे भगवद गीत भगवान कहले यज्ञानाम जप यज्ञस्मी जप जप यज्ञ हूँ जप गोटे यज्ञ यज्ञ मान श्रेष्ठ यज्ञ हूँ जप यज्ञ तेणु परीक्षित महाराज प्रश्न पचार किंग जाप्यम मु कौन जप करी तेणु समस्ते जप कर किंतु कौन जप करवा कथा से जाणी ना यही जप कर नरकू जाए जप करु जदि जाणवे कौ मंत्र जप करवा कथा ताहले से नरकू न जा भगवत धाम को जीवे हरे कृष्णा 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 हरे 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 राम 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 हरे तेणु जपश्च परम गुह्यम ये गुह्य लोक मैंने जानती ना ये विषय जानती ना भगवान विषय किसी से जानती ना पशु भाई प्राय लोक मैंने जीवन जापन करती तेणु वैज्ञानिक मान तो जानती ना साधारण लोक मान कथा कौन कहवा से जानती ना तर जप चली जो उद्भावन केमी कर थोरी ये जप चली तेणु नारद मुनि कह श्रूयतांग मे नृपात्मज ए नृप राजा पुत्र राजपुत्र ध्रुव तुम्हें शुण श्रूयतांग मे मोट शुण तुम्हें सावधान भाव शुण ना कह गुरुदेव मुझे भूल गली कौन जप करवा कथा सावधान शुण जंग सप्तरात्र प्रपठन जो मंत्र को जप कले सतरा जब जप करे पाठ करे पुमान पश्यति खेचरान से बहुत उन्नति स्थिति प्राप्त हे आकाशे बहुत जीव अच्छा बहुत कुछ अच्छे आकाशे आम समस्त देखिपे आमर से चक्षु ना दर्शन कर शक्ति ना आकाशे भगवान जमराज दूत मानी बुलुंट विष्णु दूत षष्ठ स्कंद वर्णना कर जमराज दूत मैंने बुलुंट किए पापी व्यक्ति आणवे जमराज पाखु ने कि जो मैंने भगवान भक्त भगवान दूत मैंने विष्णु दूत मैंने बुलुंट गोटे कहीदे अजामिल 88 वर्ष बयस होदे नारायण आय नारायण आस खाली कहीदे नारायण आसीगले भगवान धाम रु भगवान जो दूत मैंने अच्छा चारिज दूत आस पहुँचीगले विष्णु दूत ये तीन जन जमराज दूत आसते से चारिज विष्णु दूत आसी पहुँचीगले तेणु सबुटे से अच्छा ନାରାୟଣ କହିବା ସାଙ୍ଗେ ସାଙ୍ଗେ ନହେଲେ ଗୋଟିଏ ସେକେଣ୍ଡ ଯଦି ଡେରି ହେଇଥାନ୍ତେ ସେମାନେ ନେଇଯାଇଥାନ୍ତେ, ଯମରାଜଙ୍କ ଦୂତମାନେ ନେଇଯାଇଥାନ୍ତେ ଅଜାମିଳକୁ, କିନ୍ତୁ ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଗଲେ, ଲଗେଇ ଦେଇଥିଲେ ଯମ ପାସ ଲଗେଇକିରି ଟାଣିବା ସମୟରେ ସେ ସବୁ ନାରାୟଣ ସେ ଡାକିଦେଲା, ସେ ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଗଲେ ଆଉ ତାଙ୍କୁ ବନ୍ଦ କରିଦେଲେ, ବନ୍ଦ କର ଏ ଜଣେ ବୈଷ୍ଣବ, ଶୁଦ୍ଧ ବୈଷ୍ଣବ, ପରମ ବୈଷ୍ଣବ, ସେ ତାକୁ ତୁମେ କାହିଁକି ଦଣ୍ଡ ଦେଉଛ, ଏସବୁ ଲୀଳା ଏସବୁ ବାଦ ସମ୍ବାଦ ସବୁ ରହିଛି, ଷଷ୍ଠ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ତେଣୁ ଏହିଭଳି ଭାବରେ କିଏ ଚରାନ୍ ଏହି ଶକ୍ତି ଆମେ ପ୍ରାପ୍ତ ହେବା, ଦେଖିପାରିବା, ଦେବତାମାନଙ୍କୁ ମଧ୍ୟ ଦେଖିପାରିବା, ଦେବତାମାନେ ମଧ୍ୟ ବୁଲୁଛନ୍ତି, ଏସବୁ ରହିଛି। ତେଣୁ ଏଠାରେ ପ୍ରଭୁପାଦ ମହାରାଜ କହୁଛନ୍ତି, ନାରଦ ମୁନି ଏଠାରେ ଜପ ଶବ୍ଦ ପ୍ରୟୋଗ କରିଛନ୍ତି, ଏହାର ତାତ୍ପର୍ଯ୍ୟ ହେଉଛି ଯେଉଁ ମନ୍ତ୍ର ଜପ କରାଯାଏ ତାହା ଅତ୍ୟନ୍ତ ଗୁହ୍ୟ ଅଟେ। କେହି ଏପରି ପ୍ରଶ୍ନ କରିପାରନ୍ତି, ଯଦି ଏହା ଗୁହ୍ୟ ତାହେଲେ ଏହି ଶ୍ରୀମଦ୍ ଭାଗବତରେ କିପରି ଲେଖାଯାଉଛି, ଗୁପ୍ତ କଥା ତାହେଲେ କେମିତି ଲେଖାଯାଉଛି, କିଏ କହିପାରିବେ, ଉତ୍ତର ଦେଇପାରିବେ? ନା ଏଇଟା ତ ରହିଛି ନା, ଯିଏ ଚାହିଁବେ ପଢ଼ିପାରିବ ଜାଣିପାରିବ, କିନ୍ତୁ ଜାଣିଲେ ବି ପଢ଼ିଲେ ମଧ୍ୟ ସେ ଜାଣିପାରିବ ନାହିଁ ତାର ଅର୍ଥ। ପରମ୍ପରାରେ ଗୁରୁ ଶିଷ୍ୟ ପରମ୍ପରାରେ ଏଇଟା ଆସିଲେ ଯାଇ ପାଇବ, ସେ ପ୍ରଭୁପାଦ ମହାରାଜ କହୁଛନ୍ତି। ଯଦି ଏହା ଗୁହ୍ୟ କେମିତି ହେଲା, ନା ଗୁହ୍ୟର ତାତ୍ପର୍ଯ୍ୟ ହେଉଛି ମନ୍ତ୍ର ଏକ ପୁସ୍ତକରେ ବା ଗ୍ରନ୍ଥରେ ଲେଖାଯାଇଛି, ଯେମିତି ମେଡ଼ିସିନ ଡକ୍ଟରମାନେ ଅଛନ୍ତି, ମେଡ଼ିସିନ ବହି ଅଛି, ସେ ବହି ସେମାନେ ପଢ଼ୁଛନ୍ତି, ଡକ୍ଟର ହେଉଛନ୍ତି, କିନ୍ତୁ ଆମେ ପଢ଼ିକିରି ସେଥିରେ ଡକ୍ଟର ହୋଇପାରିବା ନାହିଁ। ତାର ପ୍ରୋସେସ୍ ଅଛି, କେମିତି ପଢ଼ିବାକୁ ପଡ଼ିବ, କେମିତି ଆଡ଼ମିଶନ ହେବାକୁ ପଡ଼ିବ, ଏସବୁ ହେଲେ ଜଣେ ଡକ୍ଟର ହେବେ। ସେହିଭଳି ଭାବରେ ମନ୍ତ୍ର ଏକ ପୁସ୍ତକରେ ବା ଗ୍ରନ୍ଥରେ ଲେଖାଯାଇଛି, କିନ୍ତୁ ଏହା ପ୍ରାମାଣିକ ଗୁରୁ ପରମ୍ପରାରେ ଆସୁଥିବା ଗୁରୁଙ୍କ ଠାରୁ ଗ୍ରହଣ କରା ନଗଲେ ଏହା ସଫଳ ହୁଏ ନାହିଁ। ଏଇଟା ହେଉଛି ରହସ୍ୟ, ଭଗବତ ଗୀତାରେ ଭଗବାନ କହିଲେ ନା, ରହସ୍ୟ, ଇଏ ହେଉଛି ରହସ୍ୟ। ଏ ଜ୍ଞାନ ସମସ୍ତେ ନିଜେ ମନ ନିଜେ ଚାହିଁକିରି ବୁଝିପାରିବେ ନାହିଁ, ଗୁରୁ ଗ୍ରହଣ କରିବାକୁ ପଡ଼ିବ। ତେଣୁ ଶାସ୍ତ୍ରରେ ଏ କଥା କୁହାଯାଇଛି ଯେ ମନ୍ତ୍ର ଗୁରୁଙ୍କ ଦ୍ୱାରା ଉପଦିଷ୍ଟ ନହେଲେ ଫଳପ୍ରଦ ହୁଏ ନାହିଁ। ଗୁରୁ କହିବେ, ଦକ୍ଷିଣ କର୍ଣ୍ଣରେ କୁହାଯାଏ, କନାରଦମୁନି କରିବେ, କର୍ଣ୍ଣରେ କହିବେ, ଦକ୍ଷିଣ କର୍ଣ୍ଣରେ ସେଇଟା କୁହାଯାଏ, ବିଧି ରହିଛି ଏଇଟା। ତେଣୁ ସେ ମନ୍ତ୍ର ବର୍ତ୍ତମାନ ଦେବେ, କ'ଣ ସେ ମନ୍ତ୍ର, ଆମେ ସେ ମନ୍ତ୍ର ପାଠ କରୁ ଜପ କରୁଛେ, ଓଂ ନମୋ ଭଗବତେ ବାସୁଦେବାୟ। ମନ୍ତ୍ରେଣା ନେନ ଦେବସ୍ୟ କୂର୍ଯ୍ୟାତ୍ ଦ୍ରବ୍ୟମୟୀଂ ବୁଧ ସପର୍ଯ୍ୟାଂ ବିବିଧୈ ଦ୍ରବ୍ୟୈ ଦେଶ କାଳ ବିଭାଗବିତ୍। ଏହି ମନ୍ତ୍ର ଆମେ ଜପ କରିବା, ଓଂ ନମୋ ଭଗବତେ ବାସୁଦେବାୟ। ତେଣୁ ଏଇ ହେଉଛି ଦ୍ୱାଦଶ ଅକ୍ଷର ମନ୍ତ୍ର, ଓଂ ନମୋ ଭଗବତେ ବାସୁଦେବାୟ। ଏହି ମନ୍ତ୍ର ଏହା ହେଉଛି କୃଷ୍ଣ ଆରାଧନା ନିମିତ୍ତ ଦ୍ୱାଦଶ ଅକ୍ଷର ମନ୍ତ୍ର। ବ୍ୟକ୍ତି ଭଗବାନଙ୍କ ବିଗ୍ରହ ସ୍ଥାପନ କରି ମନ୍ତ୍ର ଉଚ୍ଚାରଣ ସହ ପ୍ରାମାଣିକ ବିଧି ଅନୁଯାୟୀ ପୁଷ୍ପ, ଫଳ ଏବଂ ବିଭିନ୍ନ ପ୍ରକାର ଖାଦ୍ୟ ଦ୍ରବ୍ୟ ଅର୍ପଣ କରିବା ଉଚିତ, କିନ୍ତୁ ଏହା ଦେଶ, କାଳ ଓ ପାତ୍ର ଅନୁଯାୟୀ ସୁବିଧା ଅସୁବିଧା ପ୍ରତି ଧ୍ୟାନ ଦେଇ କରାଯିବା ଉଚିତ। ନାରଦ ମୁନି ମହାଜନ, ସେ କେଉଁଠି କେଉଁଭଳି ଭାବରେ ପୂଜା କରାଯିବ ସେ ଜାଣନ୍ତି, ଦେଶ କାଳ ପାତ୍ର ଅନୁସାରେ। ବଣରେ ମିଳିବ ନାହିଁ, ସବୁ ଜିନିଷ ମିଳିବ ନାହିଁ, ଯାହା ମିଳିବ ସେଇ ଅନୁସାରେ, ସେଠି ଯାହା ଉପଲବ୍ଧି ଅଛି ସେଇ ଅନୁସାରେ କରିବେ, ସେ ପୂଜା କରିବେ। ଅହୈତୁକୀ ଅପ୍ରତିହତା, ଭଗବାନଙ୍କର ଭକ୍ତି କୌଣସି ସମୟରେ ପ୍ରତିହତ ହୋଇପାରିବ ନାହିଁ, ଯିଏ ଯେଉଁ ସ୍ଥିତିରେ ଥାଆନ୍ତୁ ନା କାହିଁକି ସିଏ ଭଗବାନଙ୍କର ଆରାଧନା କରିପାରିବେ। ଏମିତିକି ମାତୃଗର୍ଭରେ ପରୀକ୍ଷିତ ମହାରାଜ ଭଗବାନଙ୍କ ଭକ୍ତି କରିଥିଲେ, 5 ବର୍ଷରେ ଆମେ ଦେଖିବା ଧ୍ରୁବ ଭଗବାନଙ୍କ ଭକ୍ତି କରିବେ, ଏବଂ ପ୍ରହ୍ଲାଦ ମହାରାଜ ମଧ୍ୟ କରିଛନ୍ତି। ଯୁବକ ଅବସ୍ଥାରେ ଅମ୍ବରୀଶ ମହାରାଜ, ଯିଏକି ସମଗ୍ର ପୃଥିବୀର ସମ୍ରାଟ ଥିଲେ, ସମଗ୍ର ପୃଥିବୀର ସମ୍ରାଟ ଥିଲେ, ସେ ଯୁବକ ଅବସ୍ଥାରେ ମଧ୍ୟ ଭଗବାନ ଭକ୍ତି କରିଥିଲେ। ବାର୍ଦ୍ଧକ୍ୟ ଅବସ୍ଥାରେ ଯଯାତି ମହାରାଜ ଭଗବାନ ଭକ୍ତି କରିଥିଲେ, ଏମିତିକି ମୃତ୍ୟୁ ଶଯ୍ୟାରେ ଅଜାମିଳ ଭଗବାନଙ୍କର ଭକ୍ତି କରିଛନ୍ତି। ଯିଏ ଯେକୌଣସି ଅବସ୍ଥାରେ ଯେଉଁ ସ୍ଥିତିରେ ଥାଆନ୍ତୁ ନା କାହିଁକି ସମସ୍ତେ ଭକ୍ତି କରିପାରିବେ। ତେଣୁ ଯଦି କୌଣସି ବ୍ୟକ୍ତି ବୈଷ୍ଣବ ମନ୍ତ୍ର ଗ୍ରହଣ କରନ୍ତି ବା ବୈଷ୍ଣବ ରୀତିରେ ବିଗ୍ରହ ଆରାଧନା କରନ୍ତି, ତାହେଲେ ତାହାଙ୍କୁ ପ୍ରଣବ ମନ୍ତ୍ର ଉଚ୍ଚାରଣ କରିବାକୁ ଅନୁମତି ଦିଆଯାଏ। ଆମର ଯେଉଁ ସେକେଣ୍ଡ ଇନିସିଏସନ୍ କରାଯାଏ ବ୍ରାହ୍ମଣ ଦୀକ୍ଷା, ସେଥିରେ ପ୍ରଣବ ମନ୍ତ୍ର ଉଚ୍ଚାରଣ କରାଯାଏ। ତେଣୁ ମନ୍ତ୍ର ଗ୍ରହଣର ଅନୁମୋଦିତ ବିଧି ସମ୍ବନ୍ଧରେ ଶ୍ରୀ ନାରଦ ମୁନି ଏଠାରେ କହୁଛନ୍ତି ଯେ ବ୍ୟକ୍ତି ଜଣେ ପ୍ରାମାଣିକ ଗୁରୁଙ୍କ ଠାରୁ ମନ୍ତ୍ର ଗ୍ରହଣ କରିବେ ଏବଂ ଦକ୍ଷିଣ କର୍ଣ୍ଣରେ ମନ୍ତ୍ର ଶ୍ରବଣ କରିବେ। ଦକ୍ଷିଣ କର୍ଣ୍ଣରେ ପ୍ରଭୁପାଦ ମହାରାଜ କହିଛନ୍ତି, ଦକ୍ଷିଣ କର୍ଣ୍ଣରେ ଆରାଧନା ପଦ୍ଧତି ବା ମନ୍ତ୍ର ଉଚ୍ଚାରଣ ଏବଂ ମୂର୍ତ୍ତି ବା ବିଗ୍ରହ ନିର୍ମାଣ ସବୁଠାରେ ଏକ ପ୍ରକାର ନୁହେଁ ବା ଅପରିବର୍ତ୍ତନୀୟ ନୁହେଁ। ଏ ଶ୍ଳୋକରେ ବିଶେଷ ଭାବରେ କୁହାଯାଇଛି ଯେ ସ୍ଥାନ କାଳ ପାତ୍ର ବିଚାରକୁ ନେଇ ଏ ସମ୍ବନ୍ଧରେ ନିଷ୍ପତ୍ତି ଗ୍ରହଣ କରାଯିବ। ଆମମାନଙ୍କର କୃଷ୍ଣ ଚେତନା ଆନ୍ଦୋଳନ ସମଗ୍ର ଜଗତରେ ଚାଲିଛି ଏବଂ ଆମେମାନେ ବିଭିନ୍ନ କେନ୍ଦ୍ରରେ ବିଗ୍ରହ ସ୍ଥାପନ କରିଅଛୁ। ବେଳେବେଳେ ଆମମାନଙ୍କର କେତେକ ଭାରତୀୟ ବନ୍ଧୁ ବଡ଼ ଗର୍ବ ପ୍ରକାଶ କରି ଆମମାନଙ୍କୁ ସମାଲୋଚନା କରନ୍ତି ଏବଂ କହନ୍ତି ଏପରି କେବେ ହେଲେ ହୋଇନାହିଁ ବା ସେପରି କେଉଁଠି ହୋଇନାହିଁ। କିନ୍ତୁ ସେମାନେ ନାରଦ ମୁନିଙ୍କ ଦ୍ୱାରା ମହାନ ବୈଷ୍ଣବ ଧ୍ରୁବ ମହାରାଜଙ୍କୁ ଦିଆଯାଇଥିବା ଉପଦେଶ କଥାକୁ ଭୁଲି ଯାଆନ୍ତି। ବ୍ୟକ୍ତିକୁ ସ୍ଥାନ କାଳ ଓ ପାତ୍ର ବିଷୟ ବିଚାରକୁ ନେଇ ନେବାକୁ ପଡ଼ିବ। ଯେଉଁମାନେ ମହାଜନ ସେମାନେ ଜାଣନ୍ତି କେଉଁ କେଉଁ ସ୍ଥାନରେ କେଉଁ କାଳରେ କେଉଁ ସ୍ଥିତିରେ କିଭଳି ଭାବରେ ଭଗବାନଙ୍କର ଆରାଧନା କରାଯିବ। ସମସ୍ତେ କରିପାରିବେ ନାହିଁ, ପ୍ରଭୁପାଦଙ୍କ ପୂର୍ବରୁ କେହି କରିପାରିନଥିଲେ। ଜଣେ ପ୍ରଭୁପାଦ ଜଣେ ମହାଜନ, ସାରା ପୃଥିବୀରେ ଭଗବାନଙ୍କ ଭକ୍ତି ପ୍ରଚାର ହୋଇଛି ସାରା ପୃଥିବୀରେ। କେମିତି କରିବାକୁ ପଡ଼ିବ ସେ ଲୋକମାନେ ଜାଣିନଥିଲେ। ବହୁତ ପ୍ରଚାରକ ଥିଲେ, ପ୍ରଚାର କରିଛନ୍ତି, କିନ୍ତୁ ଦେଶକାଳ ପାତ୍ର ଅନୁସାରେ କେମିତି ଭଗବାନଙ୍କର ଆରାଧନା କରିବାକୁ ପଡ଼ିବ ସେଇଟା ସେମାନେ ଜାଣିନଥିଲେ। ପ୍ରଭୁପାଦ ସେଇଟା କରାଇଛନ୍ତି ଆଜି ଧ୍ରୁବଙ୍କୁ, ସେହିଭଳି ଭାବରେ କେମିତି ଭଗବାନ ଭକ୍ତି ଆଚରଣ କରାହେବ ନାରଦ ମୁନି ତାଙ୍କୁ ଉପଦେଶ ଦେଲେ, ସେହି ଅନୁସାରେ କରିବେ ସିଏ। ତେଣୁ ଦ୍ରବ୍ୟ କିଭଳି ଭାବରେ ନା ସଲିଳେଇ ସୁଚିଭିର ମାଲେଇ ବନେଇ ବନେଇ ମୂଳ ଫଳାଦିଭି ଶସ୍ତାଙ୍କୁରା ଶୁକେଇ ସା ଚେ ତୁଳସିଆ ପ୍ରିୟା ପ୍ରଭୁ। ଏଭଳି ଭାବରେ ଯାହା ସେଠି ଆଭେଲେବୁଲ ବା ମିଳୁଛି ସେଇ ଅନୁସାରେ ଭଗବାନଙ୍କ ଆରାଧନା କରିବେ। ପବିତ୍ର ଜଳ, ଯମୁନାର ଜଳ ହେଉଛି ସବୁଠାରୁ ପବିତ୍ର ଶୁଦ୍ଧ ପବିତ୍ର ଜଳ। ମାଲ୍ୟ ପୁଷ୍ପ ଇତ୍ୟାଦି ପୁଷ୍ପମାଲ୍ୟ, ବନଜାତ ଫୁଳମୂଳ ଫୁଳମୂଳ ଫଳମୂଳ ଇତ୍ୟାଦି ଏବଂ ଦୁର୍ବ ଅଙ୍କୁର ଇତ୍ୟାଦି, ଏସବୁ ଦ୍ୱାରା ଭଗବାନଙ୍କର ରୂପ ଭଗବାନଙ୍କ ରୂପ ସବୁ ତୁଳସୀ ତୁଳସୀ ପତ୍ର ଏଇଭଳି ଭାବରେ ପୂଜା ଉପକରଣ ଦ୍ୱାରା ଭଗବାନଙ୍କର ଅର୍ଚ୍ଚନା କରିବେ। ଏଠାରେ ବିଶେଷ ଭାବରେ ବର୍ଣ୍ଣନା କରାଯାଇଛି ଯେ ତୁଳସୀ ପତ୍ର ଭଗବାନଙ୍କର ଅତି ପ୍ରିୟ ଏବଂ ପ୍ରତ୍ୟେକ ମନ୍ଦିର ଓ ଆରାଧନା କେନ୍ଦ୍ରମାନଙ୍କରେ ତୁଳସୀ ରହିବାର ବିଶେଷ ଯତ୍ନ ନିଆଯିବା ଉଚିତ। ଏଠି ପ୍ରଭୁପାଦ ମହାରାଜ କହିଛନ୍ତି ଆମର ଶିଷ୍ୟା ଶ୍ରୀମତୀ ଗୋବିନ୍ଦ ଦାସୀ ବହୁ ଯତ୍ନ ନେଇ ତୁଳସୀ ବୀଜରୁ କୃଷ୍ଣଙ୍କ କୃପାରୁ ତୁଳସୀ ବୃକ୍ଷ ଉତ୍ପନ୍ନ କରିବା ଦିଗରେ ସଫଳତା ହାସଲ କରିଛନ୍ତି। ପାଶ୍ଚାତ୍ୟ ଜଗତରେ ବର୍ତ୍ତମାନ ଶୀତଦିନ ଆସିଗଲା, ତୁଳସୀ ରହିପାରିବ ନାହିଁ, ତୁଳସୀ ସବୁ ନଷ୍ଟ ହୋଇଯିବେ ଅପ୍ରକଟ ହୋଇଯିବେ। ତେଣୁ ତା ପାଇଁ ବ୍ୟବସ୍ଥା ସେ କରିଛନ୍ତି କେମିତି ସେଇଟା ତୁଳସୀ ରହିବ। ତେଣୁ ଆମେ ତାଙ୍କ ପ୍ରତି ବଡ଼ କୃତଜ୍ଞ। ବର୍ତ୍ତମାନ ଆମର ପ୍ରତ୍ୟେକ କେନ୍ଦ୍ରରେ ତୁଳସୀ ବୃକ୍ଷ ଜାତ ହୋଇଛି। ତେଣୁ ପୂଜା ଅଧିଷ୍ଠାନ ମହାୟ, କେମିତି ପୂଜା କରିବ ସେଇଟା ମଧ୍ୟ କୁହାଯାଏ, ଅଧିଷ୍ଠାନ ସ୍ଥାନ କୁହାଯାଉଛି। ଲବ୍ଧ୍ୱା ଦ୍ରବ୍ୟମୟୀ ମର୍ଚ୍ଚାଂ କ୍ଷିତି ଅମ୍ବା କ୍ଷିତ୍ୟମ୍ବାଦିଷୁ ବାତୟେତ୍ ଆଭୃତାତ୍ମା ମୁନି ଶାନ୍ତୋ ଯତ୍ ବାଂ ମିତବନ୍ୟଭୁ। ମୂର୍ତ୍ତିକା କାଠ ଜଳ ଧାତୁ ଆଦି ଭୌତିକ ବସ୍ତୁରେ ବିଗ୍ରହ ନିର୍ମାଣ କରି ପୂଜା କରାଯାଇପାରେ। ପ୍ରତିମା ଅଷ୍ଟଧା ସ୍ମୃତ ଭାଗବତ ଏକାଶକନ୍ଦ 27 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଆଠ ପ୍ରକାର ମୂର୍ତ୍ତି ରହିଛନ୍ତି, କ'ଣ କ'ଣ ନା ମୂର୍ତ୍ତିକା କାଠ, ଏଇଭଳି ଭାବରେ ଦ୍ରବ୍ୟମୟୀ ମନମୟୀ ମଣିମୟୀ ଏସବୁ ଲେପିଆ ଲେଖ୍ୟା ସୈକତି ଏସବୁ ରହିଛି। ଆଠ ପ୍ରକାର ମୂର୍ତ୍ତି ନିର୍ମାଣ କରିହେବ, ମନରେ ମଧ୍ୟ ମୂର୍ତ୍ତି ତିଆରି କରିହେବ ଗୋଟେ ଅଛି, ତା'ର କଥା ରହିଛି। ଗୋଦାବରୀ ତଟରେ ଜଣେ ବ୍ରାହ୍ମଣ ଥିଲେ, ସେ ବହୁତ ଗରିବ ବ୍ରାହ୍ମଣ ଥିଲେ, ତେଣୁ ସେ ସବୁବେଳେ ଚିନ୍ତା କରୁଥିଲେ ମୁଁ କେମିତି ଭଗବାନଙ୍କର ବହୁତ ଐଶ୍ୱର୍ଯ୍ୟରେ ପୂଜା କରିବି, କିନ୍ତୁ ତାଙ୍କ ପାଖରେ ଧନ ନାହିଁ, ଦରିଦ୍ର ସିଏ, ତେଣୁ ତାଙ୍କୁ ସବୁବେଳେ ମନ ଦୁଃଖ ରହୁଥିଲା। ଗୋଟେ ଥର ଶୁଣିଲେ ଏଇ ଏକାଦଶ ସ୍କନ୍ଦ 37 ଅଧ୍ୟାୟରେ ସେଇଟା ବର୍ଣ୍ଣନା କରାଯାଇଛି, ଏଇ ଆଠ ପ୍ରକାର ମୂର୍ତ୍ତି ରହିଛନ୍ତି, ମନରେ ମଧ୍ୟ ଭଗବାନଙ୍କର ମୂର୍ତ୍ତି ନିର୍ମାଣ କରିକି ଆମେ ପୂଜା କରିପାରିବା। ତେଣୁ ଏ କଥା ଯେତେବେଳେ ଶୁଣିଦେଲେ ସେ ବହୁତ ଆନନ୍ଦିତ ହୋଇଗଲେ। କାରଣ ମନରେ ଧନ ପାଇବା ପାଇଁ କିଛି ଅସୁବିଧା ନାହିଁ। ବହୁତ ଧନ ଜଣେ ପାଇ ମନରେ ଚିନ୍ତା କରିଦେବ ମୋର ବହୁତ ଧନ ଅଛି, ସେ ଅନୁସାରେ ସବୁ ଭଗବାନଙ୍କର ସବୁ ଶୃଙ୍ଗାର ସବୁ କରିବ, ବହୁତ ଧନ ମଣି ମାଣିକ୍ୟ ସବୁ କରିକିରି ବହୁତ ମୂଲ୍ୟବାନ ପ୍ରସ୍ତର ସବୁ ମୂଲ୍ୟବାନ ଅଳଙ୍କାର ସବୁ ଭଗବାନଙ୍କୁ ଅର୍ପଣ କରିବେ, ଏସବୁ କରିପାରିବେ। ମନରେ କରିବା ପାଇଁ କିଛି ଅସୁବିଧା ନାହିଁ, ତେଣୁ ସେ ବହୁତ ଖୁସିରେ ବହୁତ ଆନନ୍ଦରେ ଏଇଭଳି ଭାବରେ ଭଗବାନଙ୍କର ଆରାଧନା କରୁଥିଲେ। ତେଣୁ ଥରେ କ'ଣ କହିଛି, ଏମିତି କରୁଥିଲା ବେଳେ ଭଗବାନଙ୍କୁ ବହୁତ ସୁନ୍ଦର ବହୁତ କଷ୍ଟଲି ଖାଦ୍ୟ ସବୁ ପ୍ରଦାନ କରୁଛନ୍ତି, ବହୁତ ପ୍ରକାର ବ୍ୟଞ୍ଜନ କରିଛନ୍ତି। ଏଇଭଳି ଭାବରେ କରି ଭଗବାନଙ୍କୁ ଯେତେବେଳେ ଭୋଗ ଲଗାଉଛନ୍ତି, ଚିନ୍ତା କରିଦେଲେ ଯେଉଁ କ୍ଷୀରିଟା କରିଦେଲି, ମନରେ ସବୁ ହେଉଛି, ଯେଉଁ କ୍ଷୀରିଟା କରିଦେଲି କ୍ଷୀରିଟା ଗରମ ଅଛି, ଭଗବାନଙ୍କୁ ଭୋଗ ଲଗାଇଦେଲି କ୍ଷୀରିଟା ଗରମ ଅଛି, ସେ ମନରେ ସେ ହାତ ଦେଖୁଛନ୍ତି, ଦେଖିକି ଦେଖୁଛନ୍ତି ପ୍ରକୃତ ଗରମ ଅଛି କି ନାହିଁ, ଆଙ୍ଗୁଠି ବୁଡ଼େଇ ଦେଇଛନ୍ତି, ତେଣୁ ଆଙ୍ଗୁଠି ତାଙ୍କର ଜଳିଗଲା ବା ପୋଡ଼ିଗଲା ଗରମରେ। ତେଣୁ ଏ କଥା ତେଣେ ଭଗବାନ ବୈକୁଣ୍ଠରେ ଭଗବାନ ବିଷ୍ଣୁ ଲକ୍ଷ୍ମୀଙ୍କ ସହିତ ପୋଷା ଖେଳୁଥିଲେ ବୋଲି କୁହାଯାଏ, ଯାହା ବି ହଉ କ'ଣ ହଉଥିବ ସେଠି ଆମେ ଜାଣିନେ। ତେଣୁ ସିଏ ହସିଦେଲେ, ନାରାୟଣ ହସିଦେଲେ, ଲକ୍ଷ୍ମୀଦେବୀ ପଚାରିଲେ କ'ଣ ପାଇଁ ସ୍ୱାମୀ ଆପଣ କାହିଁକି ହସିଲେ କ'ଣ ପାଇଁ, ତେଣୁ ସିଏ ଆଉ କିଛି ନ କହିକିରି ସିଏ ବୈକୁଣ୍ଠ ଗୋଟେ ବୈକୁଣ୍ଠ ଗୋଟେ ବିମାନ ପଠାଇଲେ, ପାର୍ଶ୍ୱଦମାନଙ୍କୁ ପଠାଇଲେ ବିମାନ ଦେଇକିରି, ସେ ବିମାନରେ ତାକୁ ଅଣାହେଲା, ସେ ପାର୍ଶ୍ୱଦତ୍ତ ପ୍ରାପ୍ତ ହୋଇଗଲେ। ତାପରେ ସେ ଲକ୍ଷ୍ମୀଦେବୀ କହିଲେ ଏଇଭଳି ଭାବରେ ଘଟଣା ହେଇଛି। ମନରେ ମଧ୍ୟ ଜଣେ ଭଗବାନଙ୍କର ବିଗ୍ରହ ତିଆରି କରିକିରି ପୂଜା କରିପାରିବେ, ତେଣୁ ଭଗବାନଙ୍କର ସେହି ସମୟରେ ସ୍ୱଚ୍ଛାବତାର ଚରିତେଇ ରଚିନ୍ତ୍ୟ ନିଜ ମାୟା କରିଷ୍ୟତି ଉତ୍ତମ ଶ୍ଳୋକ ତତ୍ ଧାୟେତ୍ ହୃଦୟଙ୍ଗମ। ଭଗବାନଙ୍କର ସତ୍ୟଯୁଗରେ ଏତେ ଅବତାର ଆସିନଥିଲେ, ଭଗବାନଙ୍କ ବର୍ତ୍ତମାନ ଆ ଭିତରେ ଅନେକ ଅବତାର ସବୁ ଆସିଗଲେଣି। ଅବତାରା ହିଁ ଅସଂଖ୍ୟା, ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟରେ 22 ଅବତାର ବିଷୟରେ ବର୍ଣ୍ଣନା କରାଯାଇଛି, ଏବଂ ଆହୁରି ଅନେକ ଅବତାର ସବୁ ରହିଛନ୍ତି, କିନ୍ତୁ ସେହି ସମୟରେ ଆରମ୍ଭ ହେଉଥିଲା ସତ୍ୟଯୁଗ। ସତ୍ୟଯୁଗରେ ଏତେ ଅବତାର ଆସିନଥିଲେ, ସେଥିପାଇଁ ସେ କହିଲା କରିଷ୍ୟତି ଉତ୍ତମ ଶ୍ଳୋକ, ଭବିଷ୍ୟତରେ ସବୁ ଭଗବାନଙ୍କର ଏସବୁ ହେବ, ଲୀଳା ସବୁ ହେବ, ସେଇଟାକୁ ତୁମେ ଧ୍ୟାନ କର। କରିଷ୍ୟତି ଉତ୍ତମ ଶ୍ଳୋକ ତତ୍ ଧାୟତ୍ ହୃଦୟଙ୍ଗମ, ସେଇଟାକୁ ସବୁ ଧ୍ୟାନ କରି ଭବିଷ୍ୟତରେ ଏ ଭଗବାନଙ୍କର ଏସବୁ ଅବତାର ଆସିବେ, ଏସବୁ ଶାସ୍ତ୍ରରେ ବର୍ଣ୍ଣନା। ଯେମିତି ଆମର ବର୍ତ୍ତମାନ ରହିଛି, ବର୍ତ୍ତମାନ ଋତୁ କ'ଣ, ଏଇଟା ଶୀତ ହେଲା ନା ଶରତ ଋତୁ ଗଲା, ଶୀତ ଋତୁ ଆସିବ, ଶୀତ ଋତୁ ପରେ କ'ଣ ଆସିବ, ବସନ୍ତ ଆସିବ, ଶୀତ ପରେ ବସନ୍ତ। ତେଣୁ ସେହିଭଳି ଭାବରେ ଋତୁ ଚକ୍ର ଯେମିତି ରହିଛି, ସେହିଭଳି ଭାବରେ ଭଗବାନଙ୍କର ସବୁ ଅବତାରଙ୍କର ଚକ୍ର ରହିଛି, ଏସବୁ ରହିଛି, ସେ ସମୟରେ ଆସିନଥିଲେ, ପରେ ଆସିବେ। ସେସବୁ କିନ୍ତୁ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି କେଉଁ କେଉଁ ଅବତାର କେତେବେଳେ ଆସିବେ, ଅନେକ ଅବତାର ସବୁ ରହିଛନ୍ତି, ଗୁଣ ଅବତାର, ପୁରୁଷ ଅବତାର, ମନ୍ୱନ୍ତର ଅବତାର, ଯୁଗ ଅବତାର, ଏମିତି ଅନେକ ଅବତାର ସବୁ ରହିଛନ୍ତି, ଲୀଳା ଅବତାର, ଏସବୁ ଅନେକ ଅବତାର ସବୁ ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି ଅବତାର। ଭଗବାନଙ୍କୁ ଆମେ କେମିତି ଜାଣିବା, ନା ଶାସ୍ତ୍ର ମାଧ୍ୟମରେ ଜାଣିବା, ମନ କଳ୍ପନାରେ ଜାଣିବା ନାହିଁ ଇଏ ଭଗବାନ ବୋଲି, ବା ହଜାର ହଜାର ଲୋକ କହୁଛନ୍ତି ଇଏ ଭଗବାନ ବୋଲି, ତାହେଲେ ସେ ଭଗବାନ ହୋଇଗଲେ ତା ନୁହଁ। ଶାସ୍ତ୍ରରେ ଯଦି ନାହିଁ ତାହେଲେ ଗୋଟିଏ ଲୋକ କହିଲେ ମଧ୍ୟ ଇଏ ଭଗବାନ ବୋଲି ସେ ଭଗବାନ ନୁହନ୍ତି। ଭଗବାନଙ୍କୁ ଜାଣିବା ଏତେ ସହଜ ନୁହଁ, ଆମେ ଯେତେବେଳେ ଯାଉଛୁ ବିଭିନ୍ନ ସ୍ଥାନରେ ଭଗବାନ କଥା କହୁଛୁ, ସେତେବେଳେ ସେମାନେ କହୁଛନ୍ତି ଆମର ମଧ୍ୟ ଇଏ ଭଗବାନ, ଆମର ଭଗବାନ, ଭଗବାନଙ୍କୁ ଜାଣିପାରିବେ ନାହିଁ ଏତେ ଜଣେ, ଏତେ ସହଜରେ ଭଗବାନଙ୍କୁ ଜାଣିପାରିବେ ନାହିଁ। ସାଧୁ ଶାସ୍ତ୍ର ଗୁରୁ ମାଧ୍ୟମରେ ଜାଣିବେ ଭଗବାନ କିଏ, ଭଗବାନ ଜାଣିବାଟା ଏତେ ସହଜ ନୁହଁ। ଭଗବତ ଗୀତାରେ ଭଗବାନ କହିଲେ ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିତ୍ ଯତତି ସିଦ୍ଧୟେ ଯଥତାମ ଅପି ସିଦ୍ଧାନାମ କଶ୍ଚିନ୍ ମାଂ ବ୍ୟତୀତ ତତ୍ତ୍ୱତଃ। ଖୁବ୍ କ୍ୱଚିତ୍ ଲୋକ ଭଗବାନଙ୍କୁ ଜାଣନ୍ତି, ନହେଲେ ଏତେ ସହଜ ନୁହଁ ଭଗବାନଙ୍କୁ ଜାଣିବା। ତେଣୁ ଭଗବାନଙ୍କ ଏଇଭଳି ଭାବରେ ବିଭିନ୍ନ ଅବତାର ଆସିବେ, ତାଙ୍କୁ ସବୁ ଧ୍ୟାନ କରିବେ, ଏଇଭଳି ଭାବରେ ଧ୍ରୁବଙ୍କୁ କହୁଛନ୍ତି। ଶ୍ରବଣ କୀର୍ତ୍ତନ ସ୍ମରଣ ଅର୍ଚ୍ଚନ ଦାସ୍ୟ ଶ୍ରୀ ବିଗ୍ରହଙ୍କୁ ସବୁକିଛି ଅର୍ପଣ ଆଦି ଭକ୍ତିର 9 ଅଙ୍ଗ ଅଛି। ଏଠାରେ ଧ୍ରୁବ ମହାରାଜଙ୍କୁ କେବଳ ଭଗବାନଙ୍କ ଦିବ୍ୟ ରୂପକୁ ଧ୍ୟାନ କରିବା କଥା କୁହାଯାଇ ନାହିଁ, ବରଂ ଅଧିକନ୍ତୁ ତାହାଙ୍କର ବିଭିନ୍ନ ଅବତାରରେ ପ୍ରକାଶିତ ହୋଇଥିବା दिव्य लीलाकु स्मरण करिबा कथा मध्ये कहुछि से लीलाकु सब स्मरण करिवे खाली रूपकु स्मरण कले एते ध्यानटा आसीबो नाही लीला सब स्मरण कले लीला अनंत लीला रहिछि भगवान कर तेणु से सब लीलाकु स्मरण करिया पई कहुछन्ति तापरे मंत्र हृदयन द्वादशम अक्षरणम से जो द्वादश अक्षर रही केमी हृदय धारण करवा से कथा कहते 58 श्लोक परिचर्या भगवतो जावत्य पूर्वसेविता ता मंत्र हृदय नैव प्रजुंज्या मंत्रमूर्ते ये मंत्र मूर्ति धारण करे मंत्र वांगमय मूर्ति कह जाए ये जो भागवतम आम जो सब पाठ करे ये मंत्र ये सब मंत्र ये हूँ भगवान मंत्र मूर्ति आम प्रथम कही से कथा ये दुईटी जो स्कंद भगवान पाद पद्म ये सब रही चतुर्थ स्कंदटा कौन हम भगवान जंघ बोली कह जाए तृतीय और चतुर्थ भगवान जंघ पंचम स्कंद भगवान नाभि ये मूर्ति मंत्र मूर्ति ये सब मूर्ति धारण करेंगे से मैंने तेणु हृदय धारण करने ये मंत्र को कह भक्तिर सामर्थ्य सिंधु पुस्तक दि जाइए ब्राह्मण गल्प यहाँ आगुरी कहुई मुझे ये कहीदी आगु ध्यान कर अवस्था से प्राप्त होते तेणु एवं कायेन मनसा वचसा च मनोगतम परिचर्यमाण भगवान भक्तिमत परिचर्या पुंसाम अमायनां सम्यक भजतांग भाववर्धन श्रेयो दिशत्यभिमतं जद धर्मादिषु देहिनाम तेणु यह काय मन एवं वचन रे भगवान आराधना करा जीव काय मन वचन परिचर्यमाण भगवान भक्तिमत परिचर्या भक्तिर सहित भगवान परिचर्या अर्चना करवा पूजा करवा पुंसाम अमायना सम्यक निष्कपट भाव भगवान भजन करवाक पड़ कपट रखी कले आम फल प्राप्त हो पारना भजतांग भाववर्धन तेणु निष्कपट भाव जब भगवान भजन करवा तेल आमर भगवान प्राप्त हवा श्रेय दिशत्य अभिमत आम आम श्रेय को प्राप्त हो तेणु विरक्ति विरक्त स्चेन्द्रिय रतौ भक्ति योगेन भूयसा तंग निरंतर भावेन भजता भजताधा विमुक्त विरक्त स्चेन्द्रिय रतौ इंद्रिय तृप्ति लगे दरकार नहीं सेतरु विरक्ति विरत होगा पड़ो आमर जो रही दशम ए नवम अपराध ना कौन दशम अपराध कौटा भौतिक आसक्ति पूर्ववत बजाय रखा यहाँ हूँ दशम अपराध तेणु विरक्ति आम भक्ति केमी अग्र जन पचारे आम प्रकृति के अग्रगत करमी जाणवा आम प्रकृति भक्ति आम उन्नति होना कौ स्थित आम अच्छे केमी जाणवा भागवत गोटे श्लोक अच्छा एकादशकंद एक आसव नवजगेन्द्र कही आम आम स्थित कौटा आम यूर जाणवा आम आए कह दरकार नहीं आम निजे जाणवा हाँ भक्ति परेशानुभव विरक्ति अन्यत्र चैसत्रिक एक काल जमी आम खाद्य ग्रहण करते प्रपद्य मानस यथा स्नतस्यु आम खाद्य ग्रहण करते प्रति गुंडारे तीनोटी जिनस हो कौन कौन गोटे हूँ तुष्टि टेस्ट बहुत टेस्ट है तुष्टि गोटे हूँ तुष्टि तापर द्वितीय हूँ पुष्टि आम शरीर शरीर वृद्धि हम पुष्टि पुष्टिकारक खाद्य सब रही क्षुदा पायो आमको क्षुदा हो भोक लगुच आम खाद्य गोटे गोटे गुंडा खाऊे मैंने आम से अनुसार भोक निवारण हो क्षुदा पायो क्षुदा आस्ते आस्ते चल से भाव आम भक्ति अग्रगति करमें जाणवा ना तीनोटी जिनस रही कौन से ना प्रथम हूँ भक्ति भक्ति भगवान प्रति प्रेम ये आस्ते आस्ते बढ़ प्रेम भक्ति तापर परेशान अनुभव भगवान का अनुभव आसव ए थियोरेटिकल नुह ए प्राक्टिकल जिनस वस्तु आम से अनुभव करवा भक्ति परेशान अनुभव विरक्ति अन्यत्र चैसत्रिक एक काल जो भौतिक आसक्ति रही से आम विरक्ति आसव आम के दूर भौतिक आसक्ति मुक्त आम निजे जाणवा
କେତେ ଆମେ ଭଗବାନଙ୍କ ଅନୁଭବ ହେଉଛି ଆମେ ସେଇଟା ନିଜେ ଜାଣିବା, ଭଗବାନ ପ୍ରତି କେତେ ଆମର ପ୍ରେମ ରହିଛି ସେଇଟା ଆମେ ନିଜେ ଜାଣିପାରିବା, ଅନ୍ୟ କେହି କହିବା ଦରକାର ନାହିଁ। ତେଣୁ ଏଠି ମଧ୍ୟ ନାରଦ ମୁନି ସେ କଥା କହୁଛନ୍ତି, ଭୌତିକ ଆସକ୍ତିରୁ ଦୂରେଇ ରହିବ, ଇନ୍ଦ୍ରିୟ ତୃପ୍ତି ପାଇଁ ଲାଗିବ ନାହିଁ। ଯେତେବେଳେ କୌଣସି ବ୍ୟକ୍ତି ମୁକ୍ତି ସ୍ତରର ଉର୍ଦ୍ଧ୍ୱକୁ ଯାଆନ୍ତି, ସେତେବେଳେ ସେ ତତ୍କ୍ଷଣାତ୍ ଭଗବାନଙ୍କ ଦିବ୍ୟ ପ୍ରେମମୟୀ ସେବା କରିବା ନିମିତ୍ତ ଜଣେ ଭଗବତ ପରିକର ହୋଇଯାଆନ୍ତି। ଏଇ ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ଗଲେ ଯାଇକରି ମୁକ୍ତି ସ୍ତର, ସେହି ସ୍ତରରେ ଜଣେ ପ୍ରକୃତରେ ଭଗବାନଙ୍କର ଭକ୍ତି କରିପାରିବେ। ବ୍ରହ୍ମଭୂତ ପ୍ରସନ୍ନ ଆତ୍ମା ନ ଶୌଚତି ନ କାଙ୍କ୍ଷତି ସମ ସର୍ବେଷୁ ଭୂତେଷୁ ମଦ ଭକ୍ତିଂ ଲଭତେ ପରାମ, ଏଇଠୁ ଭକ୍ତି ସ୍ତର ଆରମ୍ଭ ହେବ। ଜଣେ ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ଗଲେ ସେ ବ୍ରହ୍ମଭୂତ ସ୍ତରକୁ ଆସିବ। ସେହି ବ୍ରହ୍ମଭୂତ ସ୍ତରର ଲକ୍ଷଣ କ'ଣ ନା ନ ଶୌଚତି ନ କାଙ୍କ୍ଷତି, ଆମେ ସେଦିନ କହୁଥିଲେ ଏ ଭବରୋଗର ଲକ୍ଷଣ ହେଉଛି ତିନୋଟି, ଶୋକ ମୋହ ଭୟ, ଏଇଟା ନଷ୍ଟ ହୋଇଯିବ କେବଳ ଭାଗବତ ଶ୍ରବଣ କରିବା ପାଇଁ ଆରମ୍ଭ କରିବା ମାତ୍ରେ। ତେଣୁ ସେହିଭଳି ଭାବରେ ଯେଉଁମାନେ ବ୍ରହ୍ମଭୂତ ସ୍ତରକୁ ଗଲେଣି ସେମାନେ ମଦ ଭକ୍ତିଂ ଲଭତେ ପରାମ, ଭଗବାନଙ୍କ ଭକ୍ତି ସେମାନେ ପ୍ରାପ୍ତ ହେବେ। ସେଇଠୁ ପ୍ରଭୁପାଦ ମହାରାଜ କହନ୍ତି ସେଇଟା ହେଉଛି ଭକ୍ତିର ପ୍ଲାଟଫର୍ମ, ସେହି ସ୍ତରକୁ ଗଲେ ଜଣେ ପ୍ରକୃତରେ ଭକ୍ତି କରିପାରିବ। ଆମେ ବର୍ତ୍ତମାନ ଯେଉଁ ଭକ୍ତି କରୁଛେ ଏଇଟା ହେଉଛି ପ୍ରାକୃତ, ତ୍ରିଗୁଣ ଭିତରେ ଆମେ ରହିଛେ, ତ୍ରିଗୁଣ ଭିତରେ ରହିକରି ଆମେ ଭଗବାନ ଭକ୍ତି କରୁଛେ, କିନ୍ତୁ ଆସ୍ତେ ଆସ୍ତେ ଆମେ ସେହି ସ୍ତରକୁ ଯିବା। ପ୍ରଭୁପାଦ ମହାରାଜ ଉଦାହରଣ ଦେଇଛନ୍ତି ଯେଭଳି ଭାବରେ ଆମ୍ବ, ଆମ୍ବଟା କଞ୍ଚା ଆମ୍ବ ରହିଛି ପାଚିଲା ଆମ୍ବ ରହିଛି, ସେଇଭଳି ଭାବରେ ଆମେ ନୂତନ ଭକ୍ତମାନେ ଯେଉଁମାନେ ଆମେ ଭଗବାନ ଭକ୍ତି କରୁଛେ ଆମେ କଞ୍ଚା ଆମ୍ବ ଭଳି, ତାପରେ ଆସ୍ତେ ଆସ୍ତେ ଭଗବାନଙ୍କ ସେବାରେ ନିଯୁକ୍ତ ହେଲେ ଆମେ ଉନ୍ନତି କରିବା, ପାଚିଲା ଆମ୍ବ ସ୍ତରକୁ ଆସିବା, ଆମେ ସେ ସ୍ତରକୁ ଆମେ ଆସିବା। ତେଣୁ ଏଇଭଳି ଭାବରେ ଇତ୍ୟୁକ୍ତ ସ୍ତଂ ପରିକ୍ରମ୍ୟ ପ୍ରଣମ୍ୟ ଚ ନୃପାର୍ଭକ ଯଯୌ ମଧୁବନଂ ପୁଣ୍ୟଂ ହରେ ଚରଣ ଚର୍ଚ୍ଚିତମ୍। ନାରଦମୁନିଙ୍କର କଥା ସରିଲା ବର୍ତ୍ତମାନ। ଇତ୍ୟୁକ୍ତ ସ୍ତଂ ପରିକ୍ରମ୍ୟ ଏସବୁ କହିଲେ, ନାରଦମୁନିଙ୍କର ଶେଷ ହେଲା, ତାଙ୍କର ଉପଦେଶ ସରିଲା। ତେଣୁ ଧ୍ରୁବ କ'ଣ କଲେ ନା ପରିକ୍ରମ୍ୟ, ନାରଦ ମୁନିଙ୍କ ଗୁରୁଦେବଙ୍କୁ ପରିକ୍ରମା କଲେ, ତାଙ୍କୁ ପ୍ରଣାମ କଲେ। ନୃପାର୍ଭକ ରାଜାଙ୍କର ପୁତ୍ର, ଛୋଟ ପିଲା 5 ବର୍ଷ ବାଳକ, ଏବଂ ଯଯୌ ମଧୁବନଂ ପୁଣ୍ୟଂ, ଗୁରୁଦେବ କହିଲେ ତୁମେ ଯାଅ ମଧୁବନକୁ ଯାଅ, ତେଣୁ ସେଠି ଗଲେ ମଧୁବନଂ ପୁଣ୍ୟଂ ହରେ ଚରଣ ଚର୍ଚ୍ଚିତମ୍। ମଧୁବନ ପୁଣ୍ୟ ସେ ସ୍ଥାନ, କାରଣ ଭଗବାନଙ୍କର ଚରଣ ଦ୍ୱାରା ଚର୍ଚ୍ଚିତ ହୋଇକି ରହିଛି, ଭଗବାନ ଚରଣ ଚିହ୍ନ ମଧ୍ୟ ରହିଛନ୍ତି ସେଇଠି। ଭଗବାନ ବୃନ୍ଦାବନ ତ୍ୟାଗ କରି କୁଆଡ଼େ ଯାଆନ୍ତି ନାହିଁ, ହରେ ଚରଣ ଚର୍ଚ୍ଚିତମ୍। ତେଣୁ ସେହି ମଧୁବନକୁ ଗଲେ ଏଣେ କ'ଣ ହେଲା, ତପୋବନଂ ଗତି ତସ୍ମିନ୍ ପ୍ରବିଷ୍ଟୁ ଅନ୍ତଃପୁରଂ ମୁନି ହରିତାରଣଙ୍କୁ ରାଜ୍ଞା ସୁଖାସୀନ ଉବାଚତମ୍। ତେଣୁ ଧ୍ରୁବ ମହାରାଜଙ୍କୁ ପଠାଇଦେଲେ, ତାପରେ ନାରଦ ମୁନି କ'ଣ କଲେ ନା ତାଙ୍କ ପିତାଙ୍କ ପାଖକୁ ଗଲେ, ପିତାଙ୍କ ପାଖକୁ ଗଲେ, ରାଜ୍ୟ ପାଖରେ ଧ୍ରୁବଙ୍କ ସହ ଦେଖା ହେଇଛି, ବେଶୀ ଦୂର ନୁହଁ, ଧ୍ରୁବଙ୍କୁ ବହୁତ ଦୂର ଯିବାକୁ ପଡ଼ିଲା କାନପୁରରୁ କ'ଣ ବୃନ୍ଦାବନ, କିନ୍ତୁ ନାରଦ ମୁନି ସେଇଠି ରହିଛନ୍ତି, ପାଖରେ ରହିଛନ୍ତି। ନାରଦ ମୁନିଙ୍କ ପାଇଁ ବଡ଼ କଥା ନୁହଁ, ସେ ବୈକୁଣ୍ଠକୁ ଗୋଟେ ସେକେଣ୍ଡରେ ଯାଇ ପହଞ୍ଚିଯିବେ, ବୈକୁଣ୍ଠ ଲୋକରେ ତାଙ୍କ ଯୋଗ ସିଦ୍ଧି ରହିଛି, ଯେଉଁଠିକି ଚାହିଁବେ ଯାଇପାରିବେ, ତାଙ୍କର କୌଣସି ବ୍ୟୋମଯାନ ବା ଜାହାଜ ଫାହାଜ ବା ଏସବୁ ଦରକାର ହୁଏ ନାହିଁ, ତାଙ୍କର ବିମାନ କିଛି ଦରକାର ହୁଏ ନାହିଁ, ସେ ସେମିତି ଚାଲିଯାଆନ୍ତି, ଯେଉଁଠି ଚାହିଁବେ ସେଠି ଯାଇ ପହଞ୍ଚିବେ। ଆମେ ଦେଖୁଛେ ନା ନାରଦଙ୍କୁ ସେମିତି ବୁଡ଼ିବାର ଦେଖୁଛେ, ତାଙ୍କର କୌଣସି ବିମାନ ନାହିଁ, ଦେବତାମାନେ ସବୁ ବିମାନରେ ଯାଆନ୍ତି, କିନ୍ତୁ ତାଙ୍କର ବିମାନ କିଛି ଦରକାର, ସେ ତ ନିଜେ ଚାଲିଯିବେ ଆଉ ବିମାନ କ'ଣ ଦରକାର, ଯେମିତି ପକ୍ଷୀମାନେ ଯାଉଛନ୍ତି ତାଙ୍କର ଉଡ଼ାଜାହାଜ ଦରକାର ନାହିଁ, ସେମାନେ ନିଜେ ଉଡ଼ି ପଳାଇବେ। ସେହିଭଳି ଭାବରେ ନାରଦ ମୁନି ସେ ପାଖରେ ଥିଲେ, ବିଠୁର ଯେଉଁ ରହିଛି କାନପୁର ପାଖରେ, ବିଠୁର ସେ ରାଜ୍ୟ, ବୈଷ୍ମତୀ ରାଜ୍ୟ, ସେ ରାଜ୍ୟରେ ପହଞ୍ଚିଗଲେ, ରାଜଧାନୀକୁ ଯାଇ ପହଞ୍ଚିଲେ। ତପୋବନଂ ଗତେ ତସ୍ମିନ୍ ପ୍ରବିଷ୍ଟୁ ଅନ୍ତଃପୁରୀଂ ମନି, ତେଣୁ ଧ୍ରୁବ ଚାଲିଗଲେ ତପୋବନକୁ ଚାଲିଗଲେ, ତେଣୁ ମୁନି କ'ଣ କଲେ ନା ଅନ୍ତଃପୁରକୁ ଗଲେ, ରାଜଧାନୀକୁ ଗଲେ। ତେଣୁ ଉତ୍ତାନପାଦଙ୍କ ବଡ଼ ଭାଇ ସେ ନାରଦଙ୍କର ଶିଷ୍ୟ ପ୍ରିୟବ୍ରତ ତାଙ୍କ କଥା ଆସି ପଞ୍ଚମ ସ୍କନ୍ଧରେ ଆସିବ। ନାରଦମୁନି ତାକୁ ସନ୍ନ୍ୟାସ କରାଇଦେଇଥିଲେ, ତେଣୁ ସେ ଗୃହସ୍ଥ ଆଶ୍ରମକୁ ଆସୁନଥିଲେ, କିନ୍ତୁ ତାପରେ ସେ ପୁଣି ଆସିବେ। ପଞ୍ଚମ ସ୍କନ୍ଧରେ ତାଙ୍କ କଥା ବର୍ଣ୍ଣନା କରାଯିବ ପ୍ରିୟବ୍ରତ। ତେଣୁ ଯାହା ହଉ, ବର୍ତ୍ତମାନ ଗଲେ ଉତ୍ତାନ ପାଦଙ୍କ ପାଖକୁ ଗଲେ, ଅହିତାରଣଙ୍କୁ ରାଜା ରାଜା ତାଙ୍କୁ ବହୁତ ପୂଜାପୂଜି କଲେ, ତାଙ୍କୁ ବହୁତ ଆରାଧନା କଲେ। ସୁଖାସୀନ ଉବାଚତମ ତାଙ୍କୁ ବହୁତ ସୁନ୍ଦର ଆସନ ଦେଲେ। କଲାପରେ ସିଏ ବର୍ତ୍ତମାନ କହୁଛନ୍ତି, ନାରଦମୁନି କହୁଛନ୍ତି, ନାରଦ ଉବାଚ, ରାଜନ କିଂ ଧାୟସେ ଦୀର୍ଘଂ ମୁଖେନ ପରିଶୁଷ୍ୟତା କିମ୍ବା ନ ରିଷ୍ୟତେ କାମ ଧର୍ମ ବାର୍ଥେନ ସଂଯୁତ। ନାରଦମୁନି ନ ଜାଣିଲା ଭଳିଆ ପଚାରୁଛନ୍ତି, ରାଜନ କିଂ ଧାୟସେ, କ'ଣ ତୁମେ ଧ୍ୟାନ କରୁଛ? ତାଙ୍କ ପୁତ୍ର ଚାଲିଯାଇଛନ୍ତି, ପୁତ୍ର ଦୁଃଖରେ ସେ ବହୁତ ଦୁଃଖରେ ରହିଛନ୍ତି। ସେତେବେଳେ କିଛି କହିନଥିଲେ, କିନ୍ତୁ ତାପରେ ସେ ବହୁତ ଅନୁତାପ କରିଛନ୍ତି। ଛୋଟ ପିଲା 5 ବର୍ଷ ପିତା କେବେ ରହିପାରିବ? କୁଆଡ଼େ ଗଲା, କ'ଣ କଲା? 5 ବର୍ଷର ବାଳକ ମା' ପଠାଇଦେଲା, କିନ୍ତୁ ପିତା ମଧ୍ୟ ସେଇଭଳି ଭାବରେ ଚିନ୍ତା କରୁଛନ୍ତି। ଶୁଣିବେ ଆମେ କ'ଣ ସେ ଚିନ୍ତା କରୁଛନ୍ତି। ନାରଦମୁନି ଜାଣିଛନ୍ତି, କିନ୍ତୁ ପଚାରୁଛନ୍ତି, ନ ଜାଣିଲା ଭଳିଆ ପଚାରୁଛନ୍ତି। ରାଜନ କିଂ ଧାୟସେ ଦୀର୍ଘଂ ମୁଖେନ ପରିଶୁଷ୍ୟ, ତମ ମୁଖ ଶୁଷ୍କ ହେଇଯାଇଛି, କ'ଣ ଅସୁବିଧା ହେଇଛି କି ତମର? କିଂ ମୁଖେନ ପରିଶୁଷ୍ୟତା କିମ୍ବା ନ ରିଷ୍ୟତେ କାମ ଧର୍ମ ବାର୍ଥେନ ସଂଯୁତ, ତମ ଧର୍ମ ଅର୍ଥ କାମ ଏସବୁ କିଛି ଅସୁବିଧା ହେଇଛି କି ତାର? କେଉଁଥିପାଇଁ ତମେ ମନ ଦୁଃଖ କରିଛ? ଏଇଭଳିଆ ପଚାରୁଛନ୍ତି ମୁନି, ନାରଦ ମୁନି। ଭଗବତ ଗୀତାରେ ଭଗବାନ କହିଲେ, ନାରଦଙ୍କ କଥା କୁହାଯାଇଛି ନା ନାହିଁ? ଯାହା ହଉ, ନାରଦ ସେ ଭଗବାନଙ୍କ ଜଣେ ଅବତାର। ତେଣୁ ରାଜା କହୁଛନ୍ତି, 65 ଶ୍ଳୋକରେ କହୁଛନ୍ତି, ସୁତମେ ବାଳକୋ ବ୍ରହ୍ମନ୍ ସ୍ତ୍ରୈଣୀ ନା କରୁଣାତ୍ମନା ନିର୍ବାସିତ 5 ବର୍ଷ ସ ମାତ୍ରା ମହାନ କବି। ପୁତ୍ର ଥିଲାବେଳେ ତାର ଗୁରୁତ୍ୱ ତାର ମହିମାଙ୍କୁ ଜାଣିପାରିନଥିଲେ, ପୁତ୍ର ଚାଲିଗଲା ପରେ ତା ବିଷୟରେ ଭାବୁଛନ୍ତି, ପ୍ରକୃତରେ କେତେ ସୁନ୍ଦର ପୁତ୍ର ସେ ଥିଲା, କବି ବୋଲି କହୁଛନ୍ତି, କବି ମହାନ କବି ସେ, ବହୁତ ବିଦ୍ୱାନ ବ୍ୟକ୍ତି ସେ ଥିଲା ବା ଭକ୍ତ। କବିର ଅର୍ଥ କବି ସାଧାରଣତଃ କୁହାଯାଏ କବି ନା ଉଷ୍ଣା କବି, ବହୁତ ଜ୍ଞାନୀ, ଜ୍ଞାନୀମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ଶୁକ୍ରାଚାର୍ଯ୍ୟ। କିନ୍ତୁ କବିର ଆଉ ଗୋଟେ ଅର୍ଥ ହେଉଛି ଭକ୍ତ, ସେ ଜଣେ ବଡ଼ ଭକ୍ତ ଥିଲା, ମୁଁ ତାକୁ ଅବହେଳା କରିଦେଲି ତା ପ୍ରତି। ସୁତମେ ବାଳକ ବ୍ରହ୍ମନ୍, ଏ ବ୍ରହ୍ମନ୍ ମୋର ଯେ ପୁତ୍ର, ଯେ ସେତେବେଳେ କହୁଥିଲେ ସୁରୁଚିଆ, ଉତ୍ତମକୁ କହୁଥିଲେ ସୁରୁଚିର ପୁତ୍ର, ଏବଂ ଧ୍ରୁବକୁ ଚିନ୍ତା କରୁନଥିଲେ ପୁତ୍ର ବୋଲି, ବର୍ତ୍ତମାନ ଧାରଣା ତାଙ୍କର ଆସିଲା, ସୁତମେ ବାଳକ ବ୍ରହ୍ମନ୍ ସ୍ତ୍ରୈଣେନା ଅକୃଣାତ୍ମନ ଅକୃଣାତ୍ମନ, ମୁଁ ପ୍ରକୃତରେ ବହୁତ ସ୍ତ୍ରୈଣ ବ୍ୟକ୍ତି। ସେ ନିଜେ ଆଡ଼ମିଟ୍ କଲେ, ମୁଁ ପ୍ରକୃତରେ ସ୍ତ୍ରୈଣ ବ୍ୟକ୍ତି ଜଣେ, ଅକରୁଣା, ମୋର କୌଣସି କରୁଣା ନାହିଁ। ମୋର ପୁତ୍ରକୁ ଏଇଭଳି ଭାବରେ ସୁରୁଚି କହିଲା, କିନ୍ତୁ ମୁଁ ତାକୁ କିଛି କହିଲି ନାହିଁ, ପୁଅକୁ ଅଟକେଇଲି ନାହିଁ, କିଛି କଲି ନାହିଁ, ମୁଁ ତାକୁ ପଠାଇଦେଲି ବୋଲି ସେ କହିବେ। ଅକରୁଣା, ମୋର କୌଣସି କରୁଣା ନାହିଁ, ନିଷ୍ଠୁର ବ୍ୟକ୍ତି ମୁଁ। ନିର୍ବାସିତ 5 ବର୍ଷ, ମୁଁ ତାକୁ ନିର୍ବାସନ କରିଦେଇଛି, ମୋର 5 ବର୍ଷର ବାଳକ, ଏଇଠି କୁହାଗଲା 5 ବର୍ଷ, 5 ବର୍ଷର ବାଳକ ସେ ଥିଲା। ସହ ମାତ୍ରା ମହାନ କବି, ସହ ମାତ୍ରା ତାଙ୍କ ମା' ସୁନୀତିଙ୍କୁ ମଧ୍ୟ ମୁଁ ନିର୍ବାସନ କରିଦେଇଛି, ଯଦିଓ ମା' ଅଛନ୍ତି କିନ୍ତୁ ମାଆଙ୍କୁ ସେ ପଚାରୁନଥିଲେ, ସୁନୀତିଙ୍କୁ ବହୁତ ଅବହେଳା କରିଛନ୍ତି, ବର୍ତ୍ତମାନ ସେଥିପାଇଁ ଅନୁତାପ କରୁଛନ୍ତି। ମହାନ କବି ସେ, ବହୁତ ବଡ଼ ଭକ୍ତ, କିନ୍ତୁ ମୁଁ ବହୁତ ଅକରୁଣାତ୍ମନ, ମୁଁ ବହୁତ ନିଷ୍ଠୁର, ମୁଁ ବହୁତ ସ୍ତ୍ରୈଣ, ସେଥିପାଇଁ ମୋ ପୁଅକୁ ଏଭଳି ଭାବରେ ମୁଁ ତାକୁ ବିଦାୟ କରିଦେଲି, ବାହାର କରିଦେଲି, ରାଜ୍ୟରୁ ବିଦାୟ କରିଦେଲି। ପ୍ରଭୁପାଦ ମହାରାଜ କହୁଛନ୍ତି ଏ ଶ୍ଳୋକରେ, ଏ ଶ୍ଳୋକରେ କେତେକ ଅର୍ଥପୂର୍ଣ୍ଣ ଶବ୍ଦ ବ୍ୟବହାର କରାଯାଇଛି, ଯାହାକୁ ଅତି ଯତ୍ନର ସହିତ ବୁଝିବାକୁ ହେବ। ଏ ଗୋଟିଏ ଗୋଟିଏ ଶ୍ଳୋକ ଗୋଟିଏ ଗୋଟିଏ ଘଣ୍ଟା କି 2 ଘଣ୍ଟା କୁହାଯିବ, ଆମେ କହିଦେଉଛେ। ଯାହା ହଉ, ରାଜା କହିଲେ, ସେ ତାଙ୍କର ଭାର୍ଯ୍ୟଙ୍କ ପ୍ରତି ଅତ୍ୟନ୍ତ ଆସକ୍ତ ହୋଇ ନିର୍ଦ୍ଦୟ ହୋଇଯାଇଛନ୍ତି, ତେଣୁ ସ୍ତ୍ରୀ ଲୋକମାନଙ୍କ ପ୍ରତି ଆସକ୍ତ ହେଲେ ଏହି ଫଳ ହୁଏ ପ୍ରଭୁପାଦ ମହାରାଜ କହିଛନ୍ତି। ମନୁସ୍ମୃତି ଅନୁଯାୟୀ ବ୍ୟକ୍ତି ତାହାଙ୍କର ପତ୍ନୀ ଓ ସନ୍ତାନକୁ ତ୍ୟାଗ କରିବା ଉଚିତ ନୁହେଁ। ଯେଉଁ କ୍ଷେତ୍ରରେ ପତ୍ନୀ ଓ ସନ୍ତାନ ଅବାଧ୍ୟ ହୁଅନ୍ତି ଏବଂ ପାରିବାରିକ ଶୃଙ୍ଖଳା ନ ମାନନ୍ତି ସେ କ୍ଷେତ୍ରରେ ବେଳେବେଳେ ସେମାନଙ୍କୁ ପରିତ୍ୟାଗ କରାଯାଇପାରେ, ନହେଲେ ସେମାନଙ୍କୁ ପରିତ୍ୟାଗ କରାଯିବ ନାହିଁ। ରାଜା ଜାଣିଛନ୍ତି ସବୁ, ତେଣୁ ବର୍ତ୍ତମାନ ଅନୁତାପ କରୁଛନ୍ତି, ବଡ଼ ଭୁଲ ହୋଇଗଲା ମୋର। ତେଣୁ କହୁଛନ୍ତି ଅପି ଅନାଥଂ ବନେ ବ୍ରହ୍ମନ୍ ମା ସ୍ମାଦନ୍ତ୍ୟ ଅର୍ଭକଂ ବୃକାହା ଶ୍ରାନ୍ତଂ ଶୟନଂ କ୍ଷୁଦିତଂ ପରିମ୍ଳାନ ମୁଖାମ୍ବୁଜଂ। ଧ୍ରୁବଙ୍କର ଧ୍ୟାନ କରୁ, ଧ୍ରୁବ ଭଗବାନଙ୍କୁ ଧ୍ୟାନ କରୁଛନ୍ତି, ତାଙ୍କର ପିତା ଧ୍ରୁବଙ୍କୁ ଧ୍ୟାନ କରୁଛନ୍ତି, ଆମେ ବର୍ତ୍ତମାନ ଦୁଇ ଜଣଙ୍କୁ ଧ୍ୟାନ କରୁଛେ। ଅପି ଅନାଥଂ ବନେ, ତାଙ୍କର କେହି ନାହାନ୍ତି, ପିତା ମାତା ଆମେ ସବୁ ଇଆଡ଼େ ରହିଲେ, ଅନାଥ ଭଳି ସେ ରହିଲେ, ବନରେ ରହିଲେ। ବ୍ରହ୍ମନ୍ ମା ସ୍ପାଦନ୍ତ୍ୟ ଅର୍ବକଂ ବୃକା, ମୋ ପୁତ୍ରକୁ ବାଘ ଫାଗ କିଛି ନ ଖାଆନ୍ତୁ, ଏଭଳି ଅବସ୍ଥାରେ ଅନାଥ ଅଭିଯୋଗ ରହିଛି ସିଏ। ଶ୍ରାନ୍ତଂ କୁଆଡ଼େ ଯାଉଥିବ, କ'ଣ କଷ୍ଟ ପାଉଥିବ ସିଏ, ବହୁତ କଷ୍ଟ, କ୍ଳାନ୍ତ ହୋଇଯାଇଥିବ ସେ ଶ୍ରାନ୍ତ। ଶୟାନଂ କେଉଁଠି ବା ଶୋଇପଡ଼ିଥିବ, କ୍ଷୁଦିତ ଖାଇବାକୁ କେଉଁଠି ଅଛି, କ୍ଷୁଦିତ ଅବସ୍ଥାରେ ଶୋଇପଡ଼ିଥିବ ଶ୍ରାନ୍ତ ହୋଇକରି। ପରିମ୍ଳାନ ମୁଖାମ୍ବୁଜମ୍, ତା ମୁଖ ଦେଖାଯାଉଛି, ଧ୍ୟାନ କରୁଛନ୍ତି ମୁଖ ଆସିଯାଉଛି ତାଙ୍କର ଧ୍ୟାନରେ, ମନକୁ ଧ୍ୟାନରେ ଆସିଯାଉଛି ମୁଖ, କେତେ ସୁନ୍ଦର ମୁଖ। ମୁଖାମ୍ବୁଜମ୍, ଏତେ ସୁନ୍ଦର ମୁଖ, ପଦ୍ମ ଭଳି ମୁଖ, ମାଆଙ୍କର ମଧ୍ୟ ବର୍ଣ୍ଣନା କରାଯାଏ ବହୁତ ସୁନ୍ଦର ଥିଲେ ତାଙ୍କ ମାଆ, ଆଉ ସବୁ ଧ୍ୟାନରେ ସବୁ ଦେଖୁଛନ୍ତି। ପରିମ୍ଳାନ ମୁଖାମ୍ବୁଜମ୍, ମ୍ଳାନ ହେଇ ପଡ଼ିଛି, ବହୁତ କାଳେ କିଏ ବାଘ ଫାଗ ଖାଇଦେଇପାରେ, ଏହିଭଳି ଭାବରେ ସେ ଶଙ୍କିତ ହୋଇକି ରହୁଛନ୍ତି, ଭୟ କରୁଛନ୍ତି, ପୁଅ ପାଇଁ ଏହିଭଳି ଭାବରେ ଚିନ୍ତାଗ୍ରସ୍ତ ହୋଇଯାଇଛନ୍ତି। ଆହା ମେ ବତ ଦୌରାତ୍ମ୍ୟଂ ସ୍ତ୍ରୀ ଜିତସ୍ୟ ପଧାରୟ ଯୋ ଅଙ୍କଂ ପ୍ରେମଣା ରୁରୁକ୍ଷନ୍ତଂ ନାଭ୍ୟନନ୍ଦମ ଅସତ୍ତମ। ମୁଁ ହେଉଛି ବହୁତ ନିକୃଷ୍ଟ ବ୍ୟକ୍ତି, ଅସତ୍ତମ ବ୍ୟକ୍ତି। ଆହା ମେ ବତ ମୋର ଏହି ଦୌରାତ୍ମ୍ୟ, ମୁଁ ଏହିଭଳି ଭାବରେ ଦୁରାତ୍ମା ବ୍ୟକ୍ତି, ମୋର ଦୌରାତ୍ମ୍ୟ ଦେଖ। ସ୍ତ୍ରୀ ଜିତ, ମୁଁ ସ୍ତ୍ରୀ ଦ୍ୱାରା ଜିତ ହୋଇଯାଇଥିଲି, ସ୍ତୈଣ ହୋଇଯାଇଥିଲି। ଅଶ୍ୟ ପଧାରୟ, ତାକୁ ମାନେ ଧାରଣ କଲିନି, ତାକୁ କୋଳକୁ ଆଣିଲି ନାହିଁ ପୁତ୍ରକୁ। ଯେଉଁ ଅଙ୍କଂ ପ୍ରେମଣା ରୁ, ଯିଏ ଚାହୁଁଥିଲା ମୋର ଅଙ୍କରେ ବସିବା ପାଇଁ, ମୋର କୋଳରେ ବସିବା ପାଇଁ ଚାହୁଁଥିଲା, କିନ୍ତୁ ତାକୁ ଧାରଣ କଲି ନାହିଁ, ଆଣିଲି ନାହିଁ କୋଳକୁ। ନାଭ୍ୟନନ୍ଦମ ଅସତ୍ତମ, ତାକୁ ତା'ର ଯେଉଁ ଉଦ୍ୟମରେ ସାହାଯ୍ୟ କଲି ନାହିଁ, ତାକୁ ଆଣିଲି ନାହିଁ କୋଳକୁ, ଆଣିଲି ନାହିଁ। ମୁଁ ବହୁତ ଅସତ୍ତମ ବ୍ୟକ୍ତି, ଅସତ୍ତମ ବ୍ୟକ୍ତି କହିଲେ ଅତ୍ୟନ୍ତ ନିର୍ଦ୍ଦୟ ବ୍ୟକ୍ତି ମୁଁ। ତେଣୁ ଏହିଭଳି ଭାବରେ କ୍ରନ୍ଦନ କରି କରି ଯେତେବେଳେ କହୁଛନ୍ତି, ନାରଦ ବର୍ତ୍ତମାନ କହିଲେ, ନାରଦ ବର୍ତ୍ତମାନ କହିବେ, ମା ମା ସୁଚ ସ୍ୱତନୟଂ ଦେବଗୁପ୍ତଂ ବିଷାମ୍ପତେ। ହେ ବିଷାମ୍ପତେ, ହେ ରାଜନ୍, ତୁମେ ପୁଅ ପାଇଁ ଆଉ ସୂଚନା କର ନା, ସୂଚନା ଦେବଗୁପ୍ତଂ ତତ୍ ପ୍ରଭାବଂ ଅଭିଜ୍ଞାୟ ପ୍ରାଭୁକ୍ତେ ଯତ୍ ଯଶୋ ଜଗତ୍। ଏଇଟା ଯେଉଁ ଦେବଗୁପ୍ତମ, ଦେବତାମାନେ ମଧ୍ୟ ଜାଣିନାହାନ୍ତି ଧ୍ରୁବଙ୍କର କ'ଣ ହେବ ଅବସ୍ଥା, ଧ୍ରୁବ କିଭଳି ବି ସ୍ଥିତି ପ୍ରାପ୍ତ ହେବେ, ତତ୍ ପ୍ରଭାବଂ ଅଭିଜ୍ଞାୟ, ତାଙ୍କର ପ୍ରଭାବ କେହି ଜାଣିନାହାନ୍ତି, ଆଉ ତୁମେ କ'ଣ ଜାଣିବ, ମୁଁ କିନ୍ତୁ ଜାଣିଛି। ନାରଦମୁନି ସବୁ ତ୍ରିକାଳଜ୍ଞ କହିଥିଲେ ନା, ପ୍ରଭୁପାଦ ମହାରାଜ ସବୁ ଜାଣନ୍ତି, ସିଏ ଭଗବାନ ଯେମିତି ସବୁକିଛି ଜାଣନ୍ତି, ସେ ମଧ୍ୟ ସେହିଭଳି ଭାବରେ ସବୁକିଛି ଜାଣନ୍ତି। ବେଦାହମ ସମତୀତାନି ବର୍ତ୍ତମାନାନି ଚ ଅର୍ଜୁନ ଭବିଷ୍ୟାଣି ଚ ଭୂତାନି ମାଙ୍କୁ ବେଦନ କଶ୍ଚନ। ଭଗବାନ ସବୁକିଛି ଜାଣନ୍ତି, କିନ୍ତୁ ଭଗବାନ କେହି ଜାଣନ୍ତି ନାହିଁ। ତେଣୁ ତତ୍ ପ୍ରଭାବମ ଅଭିଜ୍ଞା ପ୍ରାଭୁକ୍ତେ ଯତ୍ ଯଶୋ ଜଗତ୍, ତାଙ୍କର ଯଶ ଜଗତ ସାରା ବ୍ୟାପିଯିବ, ବେଶୀ ଦିନ ନାହିଁ, ଖୁବ୍ କମ୍ ସମୟରେ ତାଙ୍କ ଯଶ ବ୍ୟାପିଯିବ, ତାଙ୍କ ପାଇଁ ସୂଚନା କର ନା ରାଜନ୍। ଏହିଭଳି ଭାବରେ ଯେତେବେଳେ କହିଦେଲେ, ରାଜାଙ୍କର ସୂଚନା ଦୂର ହୋଇଗଲା। ନାରଦମୁନି କହୁଛନ୍ତି ସାଧାରଣ ବ୍ୟକ୍ତି ନୁହଁ, ତାଙ୍କର ସୂଚନା ଦୂର ହୋଇଗଲା। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି, ବେଳେବେଳେ ଆମ୍ଭେମାନେ ଯେତେବେଳେ ଶୁଣୁ ଯେ ମହାମୁନି ଓ ଭକ୍ତଗଣ ବଣକୁ ଯାଇ ତପସ୍ୟା କରୁଛନ୍ତି, ସେତେବେଳେ ଆମ୍ଭେମାନେ ଆଶ୍ଚର୍ଯ୍ୟ ହେଉ, ବ୍ୟକ୍ତି କାହାରି ସାହାଯ୍ୟ ନ ନେଇ ଜଙ୍ଗଲରେ କିପରି ରହିପାରିବ। କିନ୍ତୁ ପ୍ରାମାଣିକ ଅଧିକାରୀ ନାରଦମୁନି ତାହାର ଉତ୍ତରରେ କହୁଛନ୍ତି, ଏ ପ୍ରକାର ବ୍ୟକ୍ତିଗଣ ଭଗବାନଙ୍କ ଦ୍ୱାରା ସୁରକ୍ଷିତ ହୁଅନ୍ତି, ଭଗବାନ ରକ୍ଷା କରନ୍ତି। ଭାଗବତ ଦ୍ୱିତୀୟ ସ୍କନ୍ଧରେ ଦ୍ୱିତୀୟ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି, ସୁଖଦେବ ଗୋସ୍ୱାମୀ କହିଛନ୍ତି ଯେ ଜଣେ ଭଗବାନଙ୍କର ଶରଣରେ ଯାଇଛନ୍ତି ମାନେ ଭଗବାନ ସବୁ ପ୍ରକାର ସୁରକ୍ଷା ଦେବେ ତାଙ୍କୁ। ଚିରାଣି କିଂ ପଥିଂ ସନ୍ତି ଦିଶନ୍ତି ଭିକ୍ଷା, ରାସ୍ତାରେ କ'ଣ କପଡ଼ା ପଡ଼ିନାହିଁ କି କାହିଁକି ଯେଉଁ ମୁନି ଋଷିମାନେ ସେମାନେ କାହିଁକି ଧନୀ ବ୍ୟକ୍ତିଙ୍କର ଆଶ୍ରୟ ଗ୍ରହଣ କରୁଛନ୍ତି। କିଂ ନ ସରିତା କ'ଣ ଶୁଖିଗଲା କି, ନଦୀ କ'ଣ ଶୁଖିଗଲା କି, ବୃକ୍ଷ ଇତ୍ୟାଦି କ'ଣ ଫଳ ଦେଉନାହାନ୍ତି କି, ରହିବେ କେଉଁଠି, ନା ଗୁମ୍ଫା ଇତ୍ୟାଦି ନାହିଁ କି, ପାହାଡ଼ରେ ଗୁମ୍ଫା ବଣରେ ଗୁମ୍ଫା ଫୁମ୍ଫା ନାହିଁ କି, ଗୁମ୍ଫା ଇତ୍ୟାଦି ନାହିଁ କି, ନା ଗୁମ୍ଫାରେ ରହିଲେ ମଧ୍ୟ ତାଙ୍କୁ ଯଦି ବାଘ ଫାଗ ଆକ୍ରମଣ କରେ ନା ଭଗବାନ କ'ଣ ରକ୍ଷା କରୁନାହାନ୍ତି କି, ତାଙ୍କୁ ଭକ୍ତମାନଙ୍କୁ ରକ୍ଷା କରିବା ବନ୍ଦ କରିଦେଲେଣି କି। ଏଇଭଳି ଭାବରେ ସୁଖଦେବ ଗୋସ୍ୱାମୀ ପ୍ରଥମେ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ। ଦ୍ୱିତୀୟ ସ୍କନ୍ଧରେ ଏ କଥାଟି ଆସିବ, ଦ୍ୱିତୀୟ ଅଧ୍ୟାୟରେ। ତେଣୁ ଏଇଭଳି ଭାବରେ ସୁଦୁଷ୍କରଂ କର୍ମ କୃତ୍ୱା ଲୋକପାଳୈ ରପି ପ୍ରଭୁ ଏଷ୍ୟତି ଅଚିରତୋ ରାଜନ୍ ଯଶୋ ବିପୁଳାଂ ସ୍ତବ। ରାଜନ୍, ରାଜାଙ୍କର କଥା, ନାରଦ ମୁନିଙ୍କ କଥା ଶୁଣି ତାଙ୍କର ଶୋକ ଦୂର ହୋଇଗଲା ଏବଂ ଆନନ୍ଦ ବଢ଼ିଗଲା। ଏ କଥା ପୁଣି କହୁଛନ୍ତି, ସୁଦୁଷ୍କରଂ କର୍ମ କୃତ୍ୱା ଲୋକପାଳୈ ରପି ପ୍ରଭୁ, ଧ୍ରୁବଙ୍କୁ ପ୍ରଭୁ ବୋଲି କହିଦେଲେ। ଗୁରୁଦେବ କହୁଛନ୍ତି ଶିଷ୍ୟକୁ ପ୍ରଭୁ ବୋଲି, ପ୍ରଭୁପାଦ ମହାରାଜ ତାଙ୍କ ଭାବରେ କହିବେ କାହିଁକି କହିଲେ ପ୍ରଭୁ। ସୁଦୁଷ୍କରଂ କର୍ମ କୃତ୍ୱା, ଏତେ ଏଭଳି ସେ କର୍ମ କରିବେ ଏଇଟା କେହି କରିପାରିବେ ନାହିଁ। ସୁଦୁଷ୍କରମ ଲୋକପାଳୈ ରପି, ଲୋକପାଳମାନେ ମଧ୍ୟ କରିପାରିବେ ନାହିଁ ଏ ଯାହା ଏ ପାଞ୍ଚ ବର୍ଷର ବାଳକ କରିବ। ଏଷ୍ୟତି ଅଚିରତୋ ରାଜନ୍, ହେ ରାଜନ୍, ସେ ଖୁବ୍ ଶୀଘ୍ର ଆସିବେ, ଛଅ ମାସ ପରେ ଆସିବେ। ଖୁବ୍ ଶୀଘ୍ର ଅର୍ଥ ହେଉଛି ଜାଣିଛନ୍ତି ଛଅ ମାସ ପରେ ଭଗବାନଙ୍କ ଭେଟ ହେବ। ଯଶୋ ବିପୁଳୟଂ ସ୍ତବ, ତମ ତାଙ୍କର ଯେ ଖାଲି ଯଶ ହେବ ତାହା ନୁହଁ, ତୁମର ମଧ୍ୟ ଯଶ ହେଇଯିବ, ଯଶ ବଢ଼ିଯିବ, ତୁମର ଯଶ ବିପୁଳ ଯଶ ତୁମେ ପ୍ରାପ୍ତ ହେବ। ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଦ୍ଧର ତତ୍ର ସି ବିଜୟଭୂତି ଧୁବା ନୀତି ମାତୃମମ, ସେଠି ସବୁ ପ୍ରାପ୍ତ ହେବେ। ଭଗବାନ ଯେଉଁଠି ଅଛନ୍ତି, ତାଙ୍କର ଭକ୍ତ ଯେଉଁଠି ଅଛନ୍ତି, ସେଠି ସବୁକିଛି ଆସି ପହଞ୍ଚିବ। ତେଣୁ ତୁମର ଯଶ ବହୁତ ପରିମାଣରେ ବଢ଼ିଯିବ, ବିପୁଳ ଯଶ ତୁମେ ପ୍ରାପ୍ତ ହେବ। ଏ ଶ୍ଳୋକରେ ନାରଦ ମୁନି ଧ୍ରୁବ ମହାରାଜଙ୍କୁ ପ୍ରଭୁ ବୋଲି କହିଛନ୍ତି। ଏ ଶବ୍ଦ ଭଗବାନଙ୍କ ପାଇଁ ବ୍ୟବହୃତ ହୋଇଥାଏ, ବେଳେବେଳେ ଗୁରୁଦେବଙ୍କୁ ପ୍ରଭୁପାଦ ବୋଲି ସମ୍ବୋଧନ କରାଯାଇଥାଏ। ପ୍ରଭୁ ଶବ୍ଦର ଅର୍ଥ ଭଗବାନ ଏବଂ ପାଦ ଶବ୍ଦର ଅର୍ଥ ପଦବୀ। ବୈଷ୍ଣବ ଦର୍ଶନ ଅନୁଯାୟୀ ଗୁରୁଦେବ ଭଗବାନଙ୍କର ପଦବୀ ଅଧିକାର କରନ୍ତି, କିମ୍ବା ଅନ୍ୟ କଥାରେ ଏହା ହିଁ କୁହାଯାଇପାରେ ଯେ ଗୁରୁଦେବ ଭଗବାନଙ୍କର ପ୍ରାମାଣିକ ପ୍ରତିନିଧି ଅଟନ୍ତି। ତେଣୁ ପ୍ରତ୍ୟେକ ଭକ୍ତ ଏ ଜୀବନରେ ଏ ନିଶ୍ଚୟତା ଗ୍ରହଣ କରିବା ଉଚିତ ଯେ ଏଇ ଜନ୍ମରେ ସେ ଭଗବାନଙ୍କୁ ସନ୍ତୁଷ୍ଟ କରିବେ ଏବଂ ଭଗବତ ଧାମକୁ ଫେରିଯିବେ। ସମସ୍ତେ ଆମେ ସମସ୍ତେ ଏଇଟା ନିଶ୍ଚିନ୍ତ କରିବା, ଏଇଟା ଗ୍ରହଣ କରିବା। ଏ କଥା ପ୍ରଭୁପାଦ ମହାରାଜ କହିଛନ୍ତି, ଏଇ ଜନ୍ମରେ ଆମେ ଭଗବାନଙ୍କୁ ସନ୍ତୁଷ୍ଟ କରିବା ଏବଂ ଭଗବତ ଧାମକୁ ଫେରିଯିବା, ଏହା ହେଉଛି ଜୀବନର ଚରମ ସିଦ୍ଧି। ଯେମିତି ସେ କହିଲେ ଧ୍ରୁବ ସିଦ୍ଧି ପ୍ରାପ୍ତ ହୋଇକରି ଆସିବେ, ସେଇଭଳି ଭାବରେ ଆମେ ମଧ୍ୟ ଏଇଟା ନିଶ୍ଚୟ ଗ୍ରହଣ କରିବା, ନିଶ୍ଚୟତା ଗ୍ରହଣ କରିବା ଯେ ଆମେ ମଧ୍ୟ ଭଗବାନଙ୍କୁ ସନ୍ତୁଷ୍ଟ କରିବା ଏବଂ ଭଗବତ ଧାମକୁ ଫେରିଯିବା। ତେଣୁ ଏଇଭଳି ଭାବରେ ନାରଦ ମୁନି ତାଙ୍କୁ କହି ଚାଲିଗଲେ, ତାଙ୍କର ବୀଣା ବଜେଇ ଭଗବାନଙ୍କ ଧାମକୁ ଚାଲିଗଲେ। ତାଙ୍କର ତାଙ୍କର ରହିଛି, ସବୁଆଡ଼େ ବୁଲୁଛନ୍ତି ଭଗବାନଙ୍କ ନାମ କହିକିରି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ମୈତ୍ରେୟ ବର୍ତ୍ତମାନ କହୁଛନ୍ତି ବିଦୁରଙ୍କୁ, କହୁଛନ୍ତି ଇତି ଦେବର୍ଷିଣା ପ୍ରୋକ୍ତଂ ବିସୃଜ୍ୟ ଜଗତିପତି ରାଜଲକ୍ଷ୍ମୀ ଅନାଦୃତ୍ୟ ପୁତ୍ରମେବା ଅନୁଚିନ୍ତୟତ। ତେଣୁ ଏଇଭଳି ଭାବରେ ନାରଦ ମୁନି ଚାଲିଗଲା ପରେ ନାରଦ ମୁନି ଯାହା କହିଥିଲେ, ଇତି ଦେବର୍ଷିଣା, ଦେବର୍ଷିଣା ତ ନାରଦ ପରା ଭଗବତ ଗୀତାରେ କହିନାହାନ୍ତି ଦଶମ ଅଧ୍ୟାୟରେ, ଦେବର୍ଷିମାନଙ୍କ ଭିତରେ ମୁଁ ହେଉଛି ନାରଦ, ଏ ଭଗବାନଙ୍କ ଜଣେ ବିଭୂତି। ତେଣୁ ଏଇଭଳି ଭାବରେ ଦେବର୍ଷିମାନଙ୍କ ଇତି ଦେବର୍ଷିଣା ପ୍ରୋକ୍ତଂ, ନାରଦ ମୁନି ଯାହା କହିଲେ ଉତ୍ତାନ ପାଦଙ୍କୁ, ବିସୃଜ୍ୟ ଜଗତିପତି, ଯଦିଓ ସେ ତାଙ୍କ ରାଜ୍ୟର ରାଜା ଥିଲେ କିନ୍ତୁ ସେସବୁ ତ୍ୟାଗ କରିଦେଲେ, ରାଜଲକ୍ଷ୍ମୀ ଅନାଦୃତ୍ୟ ସେ ରାଜ୍ୟକୁ ଆଉ ଚାହିଁଲେ ନାହିଁ, ଆଦର କଲେ ନାହିଁ। ପୁତ୍ର ମେବା ଅନୁଚିନ୍ତୟତ, ସବୁବେଳେ ସେ ପୁତ୍ରକୁ ଚିନ୍ତା କଲେ। ଯଦିଓ ନାରଦ ମୁନି ବହୁତ ଆଶ୍ୱାସନ ଦେଲେ ସେ ଫେରି ଆସିବେ ସବୁ, ତଥାପି ତାଙ୍କ ବିଷୟରେ ଚିନ୍ତା କରୁ, ପୁଅ ବିଷୟରେ ଚିନ୍ତା କରୁଛନ୍ତି। ପିତୃ ମେବା ଅନୁଚିନ୍ତୟତ, ସବୁବେଳେ ଚିନ୍ତା କରୁଛନ୍ତି। ସେ ରାଜପତି ଯେଉଁ ଥିଲା, ତାଙ୍କ ସ୍ତ୍ରୀ ପ୍ରତି ଏତେ ଆସକ୍ତି ଥିଲା, ସୁରୁଚି, ସେ ଭଗବତ ଧାମକୁ ଯାଇଛନ୍ତି। ଦ୍ୱିତୀୟ ସ୍କନ୍ଦ ସପ୍ତମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭଗବତ ଧାମକୁ ଯାଇଛନ୍ତି। ତେଣୁ 71 ଶ୍ଳୋକରେ କୁହାଯାଉଛି, ତତ୍ରାଭିଷିକ୍ତ ପ୍ରୟତ ତାମୁ ପୋଷ୍ୟ ବିଭାବରିମ୍ ସମାହିତ ପର୍ଯ୍ୟଚରତ ଦୃଶ୍ୟା ଦେଶେନ ପୁରୁଷମ୍। ବର୍ତ୍ତମାନ ଧ୍ରୁବଙ୍କ କଥା ଚାଲିଲା, ଧ୍ରୁବ ଆସି ପହଞ୍ଚିଗଲେ ମଧୁବନରେ। ତତ୍ର ଅଭିଷିକ୍ତ ପ୍ରୟତ, ତେଣୁ ସେ ଯମୁନା ନଦୀରେ ସ୍ନାନ କରି ଉପସ୍ୟ ବିଭାବରିମ୍, ସେ ରାତ୍ରିରେ କୌଣସି ଖାଦ୍ୟ ଗ୍ରହଣ କଲେ ନାହିଁ। ଇଏ ହେଉଛି ନିୟମ, ଆମେ ତୀର୍ଥକୁ ଯାଉଛେ ମାନେ ସେଦିନ ସେ କିଛି ଖାଦ୍ୟ ଗ୍ରହଣ କରିବା କଥା, ଉପବାସ ରହିବା କଥା। ଆମେ ପହଞ୍ଚୁ ପହଞ୍ଚୁ କେମିତି ଖାଇବା ପୁରା ବ୍ୟସ୍ତ ହୋଇଯାଉଛେ। ତୀର୍ଥର ନିୟମ ହେଉଛି ଏଇଟା, ତୀର୍ଥସ୍ଥାନରେ ପହଞ୍ଚିଲା ମାନେ ସେମାନେ ଉପବାସ କରିବେ। ବିବାହ ପରି ସମାହିତ ପର୍ଯ୍ୟଚର ଦୃଶ୍ୟା ଦେଶେନ ପୁରୁଷମ୍, ଋଷି ଆଦେଶନ, ଋଷି ଯେଉଁଭଳି ଭାବରେ କହିଥିଲେ, ନାରଦ ମୁନି ଯେଉଁଭଳି ଭାବରେ କହିଥିଲେ, ସେହିଭଳି ଭାବରେ ସେ ଭଗବାନଙ୍କର ପୂଜା କରିବା ପାଇଁ ଆରମ୍ଭ କଲେ। ପୁରୁଷମ୍, ଭଗବାନଙ୍କୁ ଆରାଧନା କଲେ ପୁରୁଷମ୍। ତେଣୁ ପ୍ରଭୁପାଦ ମହାରାଜ କହୁଛନ୍ତି, ଏ ଶ୍ଳୋକର ବିଶେଷ ତାତ୍ପର୍ଯ୍ୟ ହେଉଛି ଏହା ଯେ ଧ୍ରୁବ ମହାରାଜ ତାଙ୍କ ଗୁରୁଙ୍କୁ ଶ୍ରୀ ନାରଦ ମୁନିଙ୍କର ଉପଦେଶ ଅନୁଯାୟୀ ଠିକ୍ ଭାବେ କାର୍ଯ୍ୟ କଲେ। ଯଶ ପ୍ରସାଦାତ୍ ଭଗବତ ପ୍ରସାଦ, ଗୁରୁ ଯାହା କହିବେ ତାଙ୍କୁ ଯଦି ଆମେ ସନ୍ତୁଷ୍ଟ କରିପାରିବା ତାହେଲେ ଆମେ ଭଗବାନଙ୍କ କୃପା ପ୍ରାପ୍ତ ହେବା। ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ମଧ୍ୟ ଉପଦେଶ ଦେଇ କହିଛନ୍ତି, ଯଦି ଆମେ ଭଗବତ ଧାମକୁ ଫେରିଯିବା ଦିଗରେ ସଫଳତା ଲାଭ କରିବାକୁ ଚାହୁଁ, ଆମେ ଚାହୁଁଛେ ନା ନାହିଁ, ତାହେଲେ ଆମେ କ'ଣ କରିବା ନା, ତାହେଲେ ଆମମାନଙ୍କୁ ଗମ୍ଭୀରତା ସହକାରେ ଶ୍ରୀ ଗୁରୁଦେବଙ୍କର ଉପଦେଶ ଅନୁଯାୟୀ କାର୍ଯ୍ୟ କରିବାକୁ ପଡ଼ିବ। ଗୁରୁଦେବ ଯାହା କହିଛନ୍ତି ସେହି ଅନୁସାରେ କାର୍ଯ୍ୟ କରିବା, ଏହା ହେଉଛି ସିଦ୍ଧି ଲାଭର ପନ୍ଥା, ସିକ୍ରେଟ୍ ଅଫ୍ ସକ୍ସେସ୍। ଆମେ ସିଦ୍ଧି ପ୍ରାପ୍ତ ହୋଇଯିବା ଏଇଭଳି ଭାବରେ। ତେଣୁ ଧ୍ରୁବଙ୍କର କୁହାଯିବ, ଧ୍ରୁବ କିଭଳି ଭାବରେ ତପସ୍ୟା କରୁଛନ୍ତି, ବହୁତ କଠୋର ତପସ୍ୟା ଯେଉଁ କୁହାଗଲା, କିଭଳି ତପସ୍ୟା କଲେ ନା, ତ୍ରିରାତ୍ରାନ୍ତେ ତ୍ରିରାତ୍ରାନ୍ତେ କପିଥ ବଦରାସନ ଆତ୍ମବୃତ୍ତି ଅନୁସାରେଣ ମାସଂ ନିନି ଅର୍ଚ୍ଚନ ହରିମ୍। ପ୍ରଥମ ମାସ କ'ଣ କଲେ ନା, ତ୍ରିରାତ୍ରାନ୍ତେ ତ୍ରିରାତ୍ରାନ୍ତେ, ତିନି ରାତିରେ ଥରେ, ତିନି ଦିନରେ ଥରେ, ତାପରେ ପୁଣି ତିନି ଦିନରେ ଥରେ, ଏଇଭଳି ଭାବରେ ତ୍ରିରାତ୍ରାନ୍ତେ ତ୍ରିରାତ୍ରାନ୍ତେ କପିଥ ବଦରାସନ, କପିଥ କପିଥ ଯେଉଁ କୈଥ ଯେଉଁ କୁହାଯାଏ ଓଡ଼ିଆରେ କୈଥ, ଏବଂ ବଦରା କହିଲେ ବରକୋଳି, ଏଇକୁ ଆସନ ସେଇଟାକୁ ଖାଇକି ରହିଲେ ସିଏ ତିନି ଦିନରେ ଥରେ, 5 ବର୍ଷର ବାଳକ। ଆତ୍ମବୃତ୍ତି ଅନୁସାରେଣ, ଆତ୍ମବୃତ୍ତି ଅନୁସାରେଣ ମାସଂ ନିନିଏ ଅର୍ଚ୍ଚନ ହରିମ, ଯେତିକି ପୁଣି ତାଙ୍କର ପୁଣି ରହିଛି ଜୀବନ ଯେମିତି ଧାରଣ ହୋଇପାରିବ, ନହେଲେ ଯଦି ବିନା ଖାଦ୍ୟ ରହିଯିବେ ତାହେଲେ ମୃତ୍ୟୁବରଣ କରିଯିବେ। ଆତ୍ମବୃତ୍ତି ଯେତିକି ମିନିମମ୍ ଯେମିତି ରହିପାରିବେ ସେଭଳି ଭାବରେ ଆତ୍ମବୃତ୍ତି ଅନୁସାରେଣ ମାସଂ ନିନିଏ ଅର୍ଚ୍ଚନ ହରିମ, ଗୋଟିଏ ମାସ ବିତିଗଲା ଏଇଭଳି ଭାବରେ ନିନିଏ ଅର୍ଚ୍ଚନ, ଭଗବାନଙ୍କ ହରିଙ୍କର ଅର୍ଚ୍ଚନା କଲେ, ଖାଇବାଟା କମେଇ ଦେଲେ। ତେଣୁ ଧ୍ରୁବ ମହାରାଜଙ୍କ ତୁଳନାରେ ଆମେମାନେ ଅତି ତୁଚ୍ଛ, ଏ କଥା ଆମମାନଙ୍କୁ ସର୍ବଦା ମନେ ରଖିବାକୁ ପଡ଼ିବ। ଆତ୍ମାନୁଭୂତି ଲାଭ ନିମିତ୍ତ ଧ୍ରୁବ ମହାରାଜ ଯେଉଁ କଠିନ ତପସ୍ୟା କଲେ ତାହା ଆମ୍ଭେମାନେ କରିପାରିବା ନାହିଁ, କାରଣ ଆମେମାନେ ସେ ସାଧନା କରିବା ନିମିତ୍ତ ସମ୍ପୂର୍ଣ୍ଣ ଅଯୋଗ୍ୟ। କିନ୍ତୁ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ କୃପାରୁ ଏ ଯୁଗ ପାଇଁ ଆମମାନଙ୍କ ନିମିତ୍ତ ବହୁ କିଛି ଯଥାସମ୍ଭବ ଉଦାରତା ମିଳିଛି। ତେଣୁ ଆମ୍ଭମାନଙ୍କୁ ଅନ୍ତତଃ ଏହି କଥା ମନେ ରଖିବାକୁ ହେବ ଯେ ଆମ୍ଭମାନଙ୍କ ଅନୁମୋଦିତ କର୍ତ୍ତବ୍ୟରେ କେବେ ହେଲେ ଆମ୍ଭମାନଙ୍କୁ ଅବହେଳା ପ୍ରଦର୍ଶନ କରିବାକୁ ହେବ ନାହିଁ, ତାହେଲେ ଆମେମାନେ କେବେ ହେଲେ ଆମମାନଙ୍କ ଲକ୍ଷ୍ୟ ସାଧନ କରିପାରିବା ନାହିଁ। ଯଦି ଅବହେଳା କଲେ ଆମେ ଲକ୍ଷ୍ୟ ସାଧନ କରିପାରିବା ନାହିଁ। ଧ୍ରୁବ ମହାରାଜ ଯେପରି ଦୃଢ଼ ନିଶ୍ଚୟତା ପ୍ରଦର୍ଶନ କରିଥିଲେ ତାହା ଅନୁସରଣ କରିବା ଆମମାନଙ୍କର କର୍ତ୍ତବ୍ୟ। ଏହି ଜୀବନକାଳ ମଧ୍ୟରେ ଆମମାନଙ୍କୁ ଭକ୍ତିଯୋଗ ସାଧନା ଶେଷ କରିବାକୁ ପଡ଼ିବ। এই এই জীবন কালে এ দিগরে আমি মানে দৃঢ়তা অবলম্বন করা উচিত। ইয়াকু শেষ করা নিমিত্ত আর গোটে জীবন বিতাইবা না, এই জীবন কাল মধ্যে ইয়াকু শেষ করা হব, এ দৃঢ়তা। আমি জীবন শ্রেষ্ঠ সিদ্ধি লাভ করা, এই দৃঢ়তা আমি পোষণ করা। তেণু তাপরে কম হল না, দ্বিতীয়ঞ্চ তথা মাসং ষষ্ঠে ষষ্ঠে অর্বকা দিনে, দ্বিতীয় মাসের আহরি কড়া হয়ে গলা তপস্যাটা, আহরি কড়া হয়ে গলা। কম কলে না ছ দিনের খাইলে, খাদ্য গ্রহণ কলে। কম খাদ্য গ্রহণ কলে না তৃণ পর্ণাদি বি শির নেই, ঘাস ইত্যাদি তৃণ পর্ণাদি মানে কম পত্র ইত্যাদি, সেটা পুঁ গ্রীন নুহ, শির নেই করে শুকিলা, শুকিলা ঘাস শুকিলা পত্র। কৃতান্ন অভ্যর্থ নিভম, এইভাবে ভাবে বিভূম ভগবান পাই এইসব ত্যাগ করছেন, ছদিনের থরে লেখা খাইলে, ছদিনের থরে লেখা খাওছেন। এবং তৃতীয়ং চা নয়ান মাসং, তৃতীয় মাসের কোন কলে না নবমে নবমে অহনি, ন দিনের লেখা খাইলে তৃতীয় মাসের। কোণ খাইলে না অব ভক্ষ্য উত্তম শ্লোকম, অব কহিলে কোণ জল, জল ভূমি আপো আপ নলবায়ু না জল, অব অব ভক্ষণ কলে, জল ভক্ষণ কলে উত্তম শ্লোকম উপাধবত সমাধিনা। মুখ্য রহিলা, মুখ্য লক্ষ্য রহিলা ভগবানকর উত্তম শ্লোকঙ্কর উপধাবন, সমাধি যোগরে ভগবানকর ধ্যান করছন্তি বা পূজা ইত্যাদি করছন্তি। তেণু আহার কমি কমিকা যাওছি, আউ তো আহার নাহি আউ কোন, তৃতীয় মাসের তো খাদ্য নাই, খালি লিকুইড জল, অভক্ষ্য জল, জলপান করে রহবে। আমার কুযায় 48 দিন ধরি রইলে রাজা রন্তিদেব, রাজা লে কিন্তু 48 দিন কিছু খাদ্য গ্রহণ করে না, 48 দিন পরে, 48 দিন পরে তাকে বহুত সুন্দর খাদ্য মিলা, ভগবান উপরে ভরসা করে সুন্দর খাদ্য মিলা, কিন্তু পুঁ পরীক্ষা চালছি, ভগবান ব্রহ্মা বিষ্ণু শিব পরীক্ষা সব করছেন, গোটি গোটি পরে গোটি গোটি পরে অতিথি আসিকি, সে প্রথমে জন অতিথি আসলে তাকে সে যে খাদ্য লা তাঁর অধা করি তাকে দিয়ে দে, অধা রাখলে খাওয়া, সে অতিথি চালগাল পরে আউ অধা যে রয়েছে সে অধা খাওয়া বসছেন, পুঁ আউ জন আসি পৌঁছিগলে, তেমন সেইটা পুঁদলে যা লা খাদ্য গ্রহণ করে না, কেবল জল রয়েছে, জল যদি পান ন করবে মৃত্যুবরণ করবে, এই অবস্থা আসিগাল। সেই জলক পান কলা বেড়ে পুঁ আসি পৌঁছিগলে জন অতিথি কুকুর সহিত, রাজন আমি বহু ক্ষুধিত তুষার্থ, ক্ষুধিত নু তুষার্থ, তেমন সে জলক তাকে দিয়ে দেলে। বহু সুন্দর গোটে শ্লোক অনেক, সমস্ত মন মানব সমাজের দুঃখক দূর করা সে চাহুলে, ভগবান প্রার্থনা করলে এই শ্লোকটি কই, সে পানি দিয়ে দেলে, নিজে পিলে না, মৃত্যুবরণ করে সাংগে সাংগে সে প্রকট হয়ে গেলে, ব্রহ্মা বিষ্ণু শিব প্রকট হয়ে গেলে, পরীক্ষা করুলে। এই কথা আসবে নবমস্কন্ধে আসবে, এ কথা রাজা রতিদেব কথা, এই চন্দ্রবংশে সে আসছেন, যে বংশে ভগবান কৃষ্ণ আসছিল। তেণু খালি জলপান করে রোশন কতদিনের থরে লেখা, ন দিনের, তৃতীয় মাসের কথা, তৃতীয় মাসের আর কিছু খাদ্য না, কেবল পানীয় পিবে, পুঁ সেটা সবুদিন নুহ, ন দিনের থরে পিবে। নবমে নবমে অহনি অভক্ষ্য উত্তম শ্লোকম উপাধাবত সমাধিনা, জল ভক্ষণ করে রহলে, ভক্ষণ কোণ বঙ্গলাতে কে জল ভক্ষণ, হ্যাঁ কে খাবো জল খাবো চা খাবো, জল ভক্ষণ এ সংস্কৃতি মধ্যে কুয়া যায় ভক্ষণ, অভক্ষণ। তেণু চতুর্থ মাসের পুঁ কোণ কলে আহরি কড়া করেদেলে তপস্যা, চতুর্থমপি বহি মাসং দ্বাদশে দ্বাদশে অহনি, ন দিনের আগে খাইবা যা করুলে জল খাওলে সেইটা বন্ধ করেদেলে, 12 দিনের কোণ কলে না বায়ু ভক্ষ, বায়ুকু ভক্ষণ কলে, বায়ু ভক্ষণ করি রহলে। আমার শ্রীমন্ত রাধাকান্ত স্বামী মহারাজ কহতি, মু এইটা বুঝিপার নাই কেমি বায়ু ভক্ষণ করুলে, ଆଉ ସିଏ ବୁଝିପାରୁନାହାନ୍ତି ମୁଁ କ'ଣ ବୁଝିବି, ଭାଇ ଭକ୍ଷଣ କରି ସେ ରହୁଥିଲେ। ପ୍ରଭୁପାଦ ମହାରାଜ କହୁଛନ୍ତି ଆମେ ତାଙ୍କ ଭଳି ସମାନ ହୋଇପାରିବା ନାହିଁ, ତାଙ୍କ ସହିତ ସମାନ ହୋଇପାରିବା ନାହିଁ, ଆମେ ବହୁତ ତୁଚ୍ଛ ତାଙ୍କ ତୁଳନାରେ। ବାୟୁ ଭକ୍ଷଣ ଜିତ ଶ୍ୱାସ, ଶ୍ୱାସକୁ ଜିତିଦେଲେ ଜିତିଗଲେ ଶ୍ୱାସ ଜିତ ଶ୍ୱାସ। ଧ୍ୟାୟନ ଦେବ ମହାରାଧୟତ, ଭଗବାନଙ୍କ ଧ୍ୟାନ କରି ଦେବ ଭଗବାନଙ୍କର ଆରାଧନା କରୁଥିଲେ। ବାର ଦିନରେ ଥରେ ଜଳ କ'ଣ ବାୟୁ ଭକ୍ଷଣ କରୁଥିଲେ ଏବଂ ସେଇଟା ତା ଦ୍ୱାରା ଶ୍ୱାସକୁ ଜିତିଗଲେ, ସିଏ ଜିତ ଶ୍ୱାସ। ତାପରେ କ'ଣ କଲେ, ପଞ୍ଚମେ ମାସି ଅନୁପ୍ରାପ୍ତେ ଜିତ ଶ୍ୱାସ ନୃପାତ୍ପଦ ଧ୍ୟାୟନ ବ୍ରହ୍ମ ପଦୈକେନ ତସ୍ତୌ ସ୍ଥାଣୁ ରିବାଚଳ। ଆଉ ଟିକେ କଡ଼ା ତପସ୍ୟା କରିଦେଲେ ପଞ୍ଚମ ମାସରେ, ପଞ୍ଚକ ଚାଲିଛି ଧ୍ରୁବ ଭୀଷ୍ମ ପଞ୍ଚକ, ସେଭଳି ଭାବରେ ପଞ୍ଚମ ମାସରେ ସେ କ'ଣ କଲେ, କଡ଼ା ତପସ୍ୟା କଲେ କିଭଳି ଭାବରେ ନା, ପଞ୍ଚମେ ମାସେ ଅନୁପ୍ରାପ୍ତେ, ପଞ୍ଚମ ମାସ ଯେତେବେଳେ ଆସିଗଲା ସେତେବେଳେ ଜିତ ଶ୍ୱାସ ନୃପାତ୍ମଜ, ଶ୍ୱାସକୁ ଜିତିଗଲେ ଆଉ ଶ୍ୱାସ ନ ନେଲେ ମଧ୍ୟ ଚଳିବ। ଏଇଭଳି ଭାବରେ ଆମ ପ୍ରଭୁପାଦ ମହାରାଜ କହନ୍ତି, ଗୋଟେ ସ୍ଥାନରେ ଗୋଟେ ଖଣି ଖୋଳିଲା ବେଳେ ଗୋଟେ ବେଙ୍ଗଟେ ବାହାରିଲା, ବେଙ୍ଗଟେ ବାହାରିଲା, ସେ ବେଙ୍ଗଟା ଡେଇଁ ପଡ଼ିଲା, ଡେଇଁ ପଡ଼ିକି ତାପରେ ମୃତ୍ୟୁବରଣ କଲା। ମାନେ ବହୁତ ବର୍ଷ ଧରି ସେ ବେଙ୍ଗଟା ସେଇଠି ରହିଥିଲା ସେ ଖଣି ଭିତରେ। ଏଇଟା ହେଉଛି କୁହାଯାଏ, ଏଇଟା ହେଉଛି କୁମ୍ଭକ, କୁମ୍ଭକ ସିଦ୍ଧି, ରେଚକ ପୂରକ କୁମ୍ଭକ ରହିଛି ନା, ସେମାନେ ନିଶ୍ୱାସ ବନ୍ଦ କରି ରହିଯିବେ। ଏଇଭଳି ଭାବରେ ଜିତ ଶ୍ୱାସ, ସେ ଶ୍ୱାସକୁ ଜିତିଗଲେ। ତେଣୁ ଧ୍ୟାୟନ ବ୍ରହ୍ମ ପଦୈକ, ଭଗବାନଙ୍କୁ ଧ୍ୟାନ କରି ପଦୈକେନ ଏକ ପଦରେ ତସ୍ତୌ ସ୍ଥାଣୁ ରିବାଚଳ, ଗୋଟିଏ ପଦରେ ରହିଗଲେ, ସ୍ଥିର ହୋଇଗଲେ, ଅଚଳ ଅଚଳ ଭଳି ରହିଗଲେ, ଗୋଟିଏ ପଦରେ, ଗୋଟିଏ ପଦରେ ରହିଲେ, ଅଚଳ ହୋଇକି ରହିଗଲେ, ହଲି ନାହାନ୍ତି, ଅଚଳ ହୋଇକି ରହିଲେ। ପଞ୍ଚମ ମାସର କଥା। ତେଣୁ ସର୍ବତୋ ମନ ଆକୃଷ୍ୟ ହୃଦି ଭୂତେନ୍ଦ୍ରିୟା ସ୍ୱୟଂ ଧ୍ୟାୟନ ଭଗବତ ରୂପମ ନାଦ୍ରାକ୍ଷିତ କିଞ୍ଚନାପରମ। ସର୍ବତୋ ମନ ଆକୃଷ୍ୟ, ମନଟାକୁ ସବୁଠାରୁ ଆଣିକିରି ସବୁଠାରୁ ଉଦୃଢ଼ କରିକିରି ଭୂତେନ୍ଦ୍ରିୟା ସମ ଯେଉଁ ଇନ୍ଦ୍ରିୟମାନଙ୍କ ଠାରୁ ଏସବୁ ମନଟାକୁ କ'ଣ ମାନଙ୍କୁ ବାହାର କରିକିରି ଭଗବାନଙ୍କର ଧ୍ୟାନରେ କଲେ। ଭଗବାନ ଧ୍ୟାୟନ ଭଗବତ ରୂପାନ, ଭଗବାନ ରୂପକୁ ଧ୍ୟାନ କରୁଛନ୍ତି। ଭଗବାନ ରୂପ ଯେଉଁଭଳି ଭାବରେ ନାରଦ ମୁନି କହିଥିଲେ ସେହିଭଳି ଭାବରେ ଭଗବାନ ରୂପ ଧ୍ୟାନ କରୁଛନ୍ତି। ରାକ୍ଷିତ ନ ଅଦ୍ରାକ୍ଷିତ କିଞ୍ଚନ ଅପରମ, ଆଉ କିଛି ସେ ଦେଖିପାରିଲେନି, କେବଳ ଭଗବାନ ରୂପ ଦେଖୁଛନ୍ତି, ଆଉ କିଛି ଦେଖୁନାହାନ୍ତି। ଗୋଟିଏ ପାଦରେ ଠିଆ ହୋଇଗଲେ, ଗୋଟିଏ ପାଦରେ ପଞ୍ଚମ ମାସର କଥା, ଠିଆ ହୋଇଗଲେ ଭଗବାନ ରୂପ ଦେଖୁଛନ୍ତି, ଆଉ କିଛି ଦେଖିପାରୁନାହାନ୍ତି, ସେ ଶ୍ୱାସକୁ ଜିତି ଯାଇଛନ୍ତି। ତେଣୁ ଆଧାରଂ ମହଦାଦୀନାଂ ପ୍ରଧାନ ପୁରୁଷେଶ୍ୱରଂ ବ୍ରହ୍ମଧାରୟା ମାଣସ୍ୟ ତ୍ରୟୋଲୋକାଶ୍ଚ କମ୍ପିରେ। ତ୍ରିଲୋକ ବର୍ତ୍ତମାନ କମ୍ପିବା ପାଇଁ ଆରମ୍ଭ କଲା, ତ୍ରିଲୋକ କମ୍ପିବା ପାଇଁ ଆରମ୍ଭ କଲା। ଆଧାରଂ ମହଦାଦୀନାଂ, ମହଦାଦି ଯେଉଁ ରହିଛି, ମହତ୍ ତତ୍ତ୍ୱ ରହିଛି, ସେ ଯେଉଁ ପ୍ରଧାନ ବସ୍ତୁ ଯେଉଁ ରହିଛି ପୁରୁଷ ଈଶ୍ୱରଙ୍କର ଧାରଣ କରି, ବ୍ରହ୍ମ ଧାରଣ କରି ଏଭଳି ଭାବରେ ରହିଗଲେ ତିନି ଲୋକ କମ୍ପିବା ପାଇଁ ଆରମ୍ଭ କଲା। ପ୍ରଭୁପାଦ ମହାରାଜ ଗୋଟେ ସୁନ୍ଦର ଉଦାହରଣ ଦେଇଛନ୍ତି, ବ୍ରହ୍ମନ ଶବ୍ଦ କାହିଁକି ବ୍ରହ୍ମନ ଶବ୍ଦ କୁହାଗଲା ନା, ବ୍ରହ୍ମନ ଶବ୍ଦର ଅର୍ଥ ଯେ କେବଳ ମହାନ ତା ନୁହେଁ, ଅଧିକନ୍ତୁ ଅନନ୍ତ ପରିମାଣରେ ବିସ୍ତାର କରିବାର ଶକ୍ତି ଯାହାର ଅଛି ସେ ବ୍ରହ୍ମକୁ ହୃଦୟ ଧାରଣ କରିବାକୁ ଧ୍ରୁବ ମହାରାଜଙ୍କ ପକ୍ଷରେ କିଛି କିପରି ସମ୍ଭବପର ହେଲା, ଏ ପ୍ରଶ୍ନର ଉତ୍ତରରେ ଜୀବ ଗୋସ୍ୱାମୀ ଏଟାକୁ ତା'ର ସମାଧାନ ଦେଇଛନ୍ତି। ଜୀବ ଗୋସ୍ୱାମୀ କେମିତି ନା, ଯେମିତି ଦେଖନ୍ତୁ ଭଗବାନଙ୍କ ଦିବ୍ୟ ରୂପ ସମସ୍ତ ମହାନତାର ବୀଜ, ତେଣୁ ସେ ହେଉଛନ୍ତି ପରମ ବ୍ରହ୍ମ। ଯେହେତୁ ସେ ପରମ ବ୍ରହ୍ମ ଧ୍ରୁବ ମହାରାଜଙ୍କ ହୃଦୟରେ ବିଦ୍ୟମାନ ହେଲେ, ତେଣୁ ସେ ବା ଧ୍ରୁବ ମହାରାଜ ଖୁବ୍ ଓଜନିଆ ବସ୍ତୁଠାରୁ ଅଧିକ ଓଜନ ବିଶିଷ୍ଟ ହୋଇଗଲେ ଏବଂ ସେଥିପାଇଁ ତ୍ରିଭୁବନରେ ତଥା ଭଗବତ ସାମ୍ରାଜ୍ୟରେ ସବୁକିଛି କମ୍ପିତ ହେବାକୁ ଲାଗିଲା। ତ୍ରିଭୁବନ କମ୍ପିତ ହେବା, ଭଗବତ ସାମ୍ରାଜ୍ୟ ମଧ୍ୟ କମ୍ପିତ ହେବାକୁ ଲାଗିଲା। ତେଣୁ ଏ ପଞ୍ଚମ ମାସର କଥା, ଯଦୈକ ପାଦେନ ସ ପାଥି ସ ପାଥିଭା ଅର୍ଭକସ୍, ପାର୍ଥିବ ସେଇଟା ଭୁଲ ଅଛି ପାର୍ଥିବ ଅର୍ଭକଶ ଅର୍ଭକଶ ତସ୍ଥୌ ତଦଙ୍ଗ ଗୁଷ୍ଠ ନିପୀଡ଼ିତ ମହି ନନାମ ତତ୍ରାର୍ଦ୍ଧମ ଇଭେନ୍ଦ୍ର ଧିଷ୍ଠିତା ତରି ଇବ ସଭ୍ୟେତରତଃ ପଦେ ପଦେ ଷଷ୍ଠ ମାସରେ ଆଉ ଟିକିଏ କଡ଼ା କରିଦେଲେ କ'ଣ କଲେ ଏକ ପାଦେନ ସହ ପାର୍ଥିବ ଅର୍ଭକଶ ତସ୍ତୌ ତଦ୍ ଅଙ୍ଗ ଅଙ୍ଗୁଷ୍ଠ ନିପୀଡ଼ିତ ମହି ଆଙ୍ଗୁଠିରେ ଠିଆ ହୋଇଗଲେ ଆଉ ପାଦ ଲାଗିଲା ନାହିଁ କିନ୍ତୁ କେବଳ ଆଙ୍ଗୁଠିରେ ଷଷ୍ଠ ମାସରେ କିନ୍ତୁ ପାଞ୍ଚ ବର୍ଷର ବାଳକ ପାଞ୍ଚ ବର୍ଷ ପାଞ୍ଚ ମାସ ହୋଇଗଲା ଏବେ ପାଞ୍ଚ ମାସ ଆମେ ତ ବିତିଗଲାଣି ନା ଆମର ପାଞ୍ଚ ମିନିଟ୍ କିନ୍ତୁ ତାଙ୍କର ପାଞ୍ଚ ମାସ ବିତିଗଲାଣି କେତେ କିଭଳି ଭାବରେ ସେ ରହିଥିବେ କ'ଣ କଷ୍ଟ ପାଉଥିଲେ କି ଆମକୁ ଲାଗୁଛି ବହୁତ କଷ୍ଟ କିନ୍ତୁ ତାଙ୍କୁ କ'ଣ କଷ୍ଟ ହେଉଥିଲା କି ଭଗବାନଙ୍କ ପୂଜା ରହୁଛନ୍ତି ଆନନ୍ଦ ବଢ଼ୁଥିବା ନହେଲେ ଜଣେ କରିପାରିବ ନାହିଁ ଏସବୁ ଜିନିଷ ଆନନ୍ଦ ନ ପାଇଲେ ଏସବୁ କରିପାରିବ ନାହିଁ ତାଙ୍କର ଯେତେ ତପସ୍ୟା କରୁଛନ୍ତି ଅଧିକ ତୀବ୍ର ହେଉଛି ସେ ଆନନ୍ଦ ସେଇଭଳି ଭାବରେ ବଢ଼ି ବଢ଼ିକା ଯାଉଛି ତାଙ୍କର ଆମକୁ ଲାଗୁଛି ବହୁତ କଷ୍ଟ କିନ୍ତୁ ତାଙ୍କର ଆନନ୍ଦ ବଢ଼ି ବଢ଼ିକା ଯାଉଛି ସେ ଆନନ୍ଦ ଅତିଶୟରେ ରହିଛନ୍ତି ସେ ବିଭୋର ହେଇକି ପ୍ରେମ ବିଭୋର ହେଇକି ରହିଛନ୍ତି ଭଗବାନ ଧ୍ୟାନ କରୁଛନ୍ତି ଭଗବାନ ହେଉଛନ୍ତି ଆନନ୍ଦ କନ୍ଦ ତେଣୁ କଷ୍ଟ ଭାଗବତଙ୍କର ଗୋଟେ ଶ୍ଳୋକ ଅଛନ୍ତି ଋଷଭଦେବ ସେ କଥା କହୁଛନ୍ତି ନାୟଂ ଦେହୋ ଦେହ ଭାଜାଂ ନୃଲୋକେ କଷ୍ଟାନ୍ କାମାନ୍ ଅର୍ହତେ ବିଡ଼ୁଜାଂ ଯେ ତପ ଦିବ୍ୟମ ପୁତ୍ରକା ଜୀବନ ସତ୍ୟମ ଶୁଦ୍ଧେତ୍ ଯସ୍ମାତ୍ ବ୍ରହ୍ମ ସୁଖମ୍ ତ୍ୱ ଅନନ୍ତମ୍ ମନୁଷ୍ୟ ଜନ୍ମ ଏ ସୁକର ଭଳି ଜୀବନଯାପନ କରିବା ପାଇଁ ଉଦ୍ଦିଷ୍ଟ ନୁହଁ ପରିଶ୍ରମ କରିବା ପାଇଁ ଉଦ୍ଦିଷ୍ଟ ନୁହଁ ସେ କ'ଣ ପାଇଁ ଉଦ୍ଦିଷ୍ଟ ନା ତପସ୍ୟା କରିବା ପାଇଁ ଉଦ୍ଦିଷ୍ଟ ତପସ୍ୟା କଲେ କ'ଣ ହେବ ନା ହୃଦୟ ଶୁଦ୍ଧି ହେବ ହୃଦୟ ଶୁଦ୍ଧି ହେଲେ କ'ଣ ହେବ ନା ବ୍ରହ୍ମ ସୁଖ ତୁ ଅନନ୍ତମ୍ ବ୍ରହ୍ମ ସୁଖ ଆସିବ ଯେ ଅନନ୍ତ ଆସିବ ସୁଖ ବଢ଼ି ବଢ଼ିକା ଯିବ ବାହାରକୁ ଲାଗିବ ବହୁତ କଷ୍ଟ ସହୁଛି ସକାଳୁ ଉଠି ମଙ୍ଗଳା ଆଳତି ଆମେ ଇଏ କରୁଛେ ରାତି ଦୁଇଟାରୁ ଉଠି ତିନିଟାରୁ ଉଠି ଲୋକମାନେ ଭାବିବେ କେତେ କଷ୍ଟରେ ସେମାନେ ଅଛନ୍ତି କିନ୍ତୁ ଯିଏ କରୁଛି ତାକୁ କ'ଣ କଷ୍ଟ ଲାଗୁଛି କି ସେ କଷ୍ଟ ପାଇଲେ କରିପାରିବ ନାହିଁ ଆନନ୍ଦ ନ ପାଇଲେ ସେ କାର୍ଯ୍ୟ କରିପାରିବେ ନାହିଁ ସେ ଆନନ୍ଦ ପ୍ରାପ୍ତ ହେଉଛନ୍ତି ନା ଦିବ୍ୟ ଆନନ୍ଦ ତପ ଦିବ୍ୟଂ ସତ୍ୟ ଯସ୍ମାତ୍ ବ୍ରହ୍ମସୌଖ୍ୟଂ ତୁ ଅନନ୍ତମ୍ ଦିବ୍ୟ ଆନନ୍ଦ ରହିଛି ସେଥିରେ ରହିଛି ଭୌତିକ ଜଗତରେ କ'ଣ ଆନନ୍ଦ ଅଛି ଯାହା ହଉ ଏଭଳି ଭାବରେ ଆଙ୍ଗୁଠି ଉପରେ ଠିଆ ହୋଇଗଲେ ନିପୀଡ଼ିତ ମହି ଧୋଲିବା ପାଇଁ ଆରମ୍ଭ କଲା କିଭଳି ନା ନନାମ ତତ୍ରା ଅର୍ଦ୍ଧମ ଅଧା ଝୁକିଗଲା ତଳକୁ ନଇଗଲା କିଭଳି ଇଭେନ୍ଦ୍ର ଧିଷ୍ଠିତା ଗୋଟେ ତରି ଗୋଟେ ନୌକାରେ ଗୋଟେ ହାତୀ ରଖିଦେଲେ ଯେମିତି ବାଁକୁ ଡାହାଣକୁ ଢଳେ ସେଇଭଳି ଭାବରେ ପୃଥିବୀ ବର୍ତ୍ତମାନ ଢୋଲିବା ପାଇଁ ଆରମ୍ଭ କଲା ଏ ଶ୍ଳୋକରେ ଅତ୍ୟନ୍ତ ଅର୍ଥପୂର୍ଣ୍ଣ ପ୍ରୟୋଗ ହେଉଛି ପାର୍ଥିବାର୍ଭକ ଯେତେବେଳେ ଧ୍ରୁବ ମହାରାଜ ଗୃହରେ ଥିଲେ ସେତେବେଳେ ସେ ଏକ ରାଜପୁତ୍ର ହୋଇ ସୁଦ୍ଧା ବାପାଙ୍କ କୋଳରେ ବସିପାରିନଥିଲେ ସେ ବିଷୟରେ ତାଙ୍କୁ ବାଧା ପ୍ରଦାନ କରାଯାଇଥିଲା କିନ୍ତୁ ଯେତେବେଳେ ସେ ଆତ୍ମାନୁଭୂତି ବା ଭକ୍ତିଯୋଗ ମାର୍ଗରେ ଅଗ୍ରଗତି କଲେ ସେତେବେଳେ ତାହାଙ୍କର ପାଦାଙ୍ଗୁଷ୍ଠ ପୀଡ଼ାରେ ପୃଥିବୀ ଅବନତ ହୋଇପଡ଼ିଲା ଏହା ହେଉଛି ସାଧାରଣ ଚେତନା ଏବଂ କୃଷ୍ଣ ଚେତନା ମଧ୍ୟରେ ପାର୍ଥକ୍ୟ ସାଧାରଣ ଚେତନାରେ ରାଜା ତାହାଙ୍କ ପୁତ୍ରଙ୍କୁ କୌଣସି ବିଷୟରେ ମନା କରିଦେଇପାରନ୍ତି କିନ୍ତୁ ଯେତେବେଳେ ସେହି ପୁତ୍ର ପୂର୍ଣ୍ଣ କୃଷ୍ଣ ଚେତନଶୀଳ ହୋଇଯାଆନ୍ତି ସେତେବେଳେ ସେ ତାହାଙ୍କର ପାଦାଙ୍ଗୁଷ୍ଠ ଦ୍ୱାରା ପୃଥିବୀକୁ ଅବନତ କରାଇପାରନ୍ତି କେତେ ତାଙ୍କର ମହିମା ରହିଛି ତସ୍ମିନ୍ ଅଭିଧ୍ୟାୟତି ବିଶ୍ୱମାତ୍ମନୋ ଦ୍ୱାରଂ ନିରୁଧ୍ୟାସୁମ୍ ଅନନ୍ୟା ଧିଆ ଲୋକା ନିରୁଚ୍ଛ୍ୱାସ ନିପୀଡ଼ିତା ଭୃଷଂ ଶଲୋକପାଳା ଶରଣଂ ଯଜୁ ହରିମ୍ ଲୋକପାଳମାନେ ମଧ୍ୟ ତାଙ୍କର ଶ୍ୱାସ ବନ୍ଦ ହୋଇଗଲା ଲୋକପାଳମାନଙ୍କର ଶ୍ୱାସ ବନ୍ଦ ହୋଇଗଲା ବହୁତ କଷ୍ଟ ପାଇଲେ ସେମାନେ ନିପୀଡ଼ିତା ଭୃଷଂ ବହୁତ କଷ୍ଟ ପ୍ରାପ୍ତ ହେଲେ ତେଣୁ ସେମାନେ ଶରଣଂ ଯଜୁ ହରିମ୍ ହରିଙ୍କର ଶରଣରେ ଗଲେ ଲୋକପାଳମାନେ ଏଇଟା ଏଇଠି ପ୍ରଭୁପାଦ ମହାରାଜ କହିଛନ୍ତି କେମିତି ଇଏ ଅବସ୍ଥା ପ୍ରାପ୍ତ ହେଲେ ଧ୍ରୁବ ସେ ଗୋଟେ ଗୋଟେ ଉଦାହରଣ ଦେଉଛନ୍ତି ଯେତେବେଳେ ଏକ ବ୍ୟୋମଯାନରେ ଶହ ଶହ ବ୍ୟକ୍ତି ବସୁଛନ୍ତି ସେତେବେଳେ ସେମାନେ ପ୍ରତ୍ୟେକ ଜଣେ ଜଣେ ବ୍ୟକ୍ତି ହୋଇଥିଲେ ସୁଦ୍ଧା ଘଣ୍ଟାରେ ହଜାର ହଜାର ମାଇଲ୍ ବେଗରେ ଉଡ଼ୁଥିବା ବ୍ୟୋମଯାନର ସାମଗ୍ରିକ ଶକ୍ତିର ଅଂଶଗ୍ରହଣ କରନ୍ତି ଯେତେବେଳେ ଏକକ ଶକ୍ତି ସାମଗ୍ରିକ ଶକ୍ତି ସହ ଏକଭୂତ ହୋଇଯାଏ ସେତେବେଳେ ଏକକ ଶକ୍ତି ସାମଗ୍ରିକ ଶକ୍ତି ସହିତ ସଦୃଶ ଶକ୍ତିଶାଳୀ ହୋଇଯାଏ ଏଇ ଗୋଟେ ଏକ୍ଜାମ୍ପଲ୍ ଦେଇଛନ୍ତି ପ୍ରଭୁପାଦ ମହାରାଜ ଆମେ ହଜାର ହଜାର କିଲୋମିଟର ବେଗରେ ଯାଇପାରିବା ନାହିଁ କିନ୍ତୁ ଉଡ଼ାଜାହାଜରେ ବସିଲେ ଆମେ ଚାଲି ଯାଇପାରିବା ସେଭଳି ଭାବରେ ତେଣୁ ଧ୍ରୁବ ସେଇଭଳି ଭାବରେ ଭଗବାନଙ୍କ ସହିତ ଯୁକ୍ତ ହୋଇଗଲେ ତେଣୁ ଭଗବାନ ଯେଉଁଭଳି ଭାବରେ ଶକ୍ତିଶାଳୀ ସିଏ ମଧ୍ୟ ସେହିଭଳି ଭାବରେ ଶକ୍ତିଶାଳୀ ହୋଇଗଲେ ତେଣୁ ଆଜି ପୃଥିବୀ ଧୋଲିବା ପାଇଁ ଆରମ୍ଭ କଲା ଲୋକପାଳ ମାନଙ୍କର ଶ୍ୱାସ ବନ୍ଦ ହୋଇଗଲା। ତେଣୁ ଦେବତାମାନେ ଭଗବାନଙ୍କ ଶରଣରେ ଗଲେ। ଦେବତାମାନେ କହୁଛନ୍ତି 81 ଶ୍ଳୋକରେ, ନୈବଂ ବିଦାମୋ ଭଗବାନ ପ୍ରାଣରୋଧଂ ଚରାଚରସ୍ୟାଖିଳ ସତ୍ତ୍ୱଧାମ୍ନ ବିଦେହି ତନ୍ନୋ ବୃଜିନାଥ ବିମୁଖ୍ୟଂ ପ୍ରାପ୍ତ ଭୟଂ ତ୍ୱଂ ଶରଣଂ ଶରଣ୍ୟଂ। ଲୋକପାଳମାନେ ଜାଣିପାରିଲେ ନାହିଁ କ'ଣ ପାଇଁ ଏସବୁ ଅସୁବିଧା ହେଲା, ଯିଏକି ଏ ଭୌତିକ ଜଗତର କ'ଣ ପରିଚାଳନାରେ ଅଛନ୍ତି ସେମାନେ ଜାଣିପାରିଲେ ନାହିଁ କ'ଣ ପାଇଁ ଏ ଅବସ୍ଥା ହେଲା। ଆପଣ ଟିକେ ରେଡ଼ି କରନ୍ତୁ, ଇଏ ଏ ସମୟ ହୋଇଗଲାଣି ଆଳତି, ଆମେ ଆଉ ଗୋଟିଏ ଶ୍ଳୋକରେ ସାରିଦେବା। ଯାହା ହଉ ଆଜି ଶ୍ଳୋକଟି ସରିବ, ମୁଁ ଚିନ୍ତା କରିନଥିଲି ଅଷ୍ଟମଧ୍ୟାୟ ଶେଷ ହୋଇପାରିବ ବୋଲି, ମୁଁ ଭାବୁଥିଲି ସରିବ ନାହିଁ, କାରଣ 51 ରୁ 81 ଶ୍ଳୋକ ମୁଁ କହିସାରିଲିଣି, 10-15 ଶ୍ଳୋକ କୁହାହଉଥିଲା। ତେଣୁ ନୈବଂ ବିଦାମ ସେ କହୁଛନ୍ତି, ପ୍ରଭୁ ଆମେ ଜାଣିପାରୁନାହୁଁ, ନୈବଂ ବିଦାମ ଭଗବାନ ପ୍ରାଣ, ଆମର ପ୍ରାଣ ରୋଧ ହୋଇଯାଉଛି, ନିଶ୍ୱାସ ଆମେ ନେଇପାରୁନୁ, କାରଣ କ'ଣ? ଚରାଚରସ୍ୟା ଖିଳ ସତ୍ତ୍ୱ ଧାମ୍ନ, ଆପଣ ସବୁକିଛିର, ଆପଣ ସବୁକିଛିର ଧାମ, ଆପଣ ସବୁକିଛି ଜାଣନ୍ତି। ବିଧେହି ତନ୍ନ ବୃଜିନାଥ, ଆମର ଏଇ ଯେଉଁ ଦୁଃଖରୁ ଆମେ ଉଦ୍ଧାର କରନ୍ତୁ। ବିମୋକ୍ଷଂ ପ୍ରାପ୍ତ ଭୟଂ ତ୍ୱଂ ଶରଣ, ଆପଣ ପ୍ରକୃତରେ ଶରଣଦାତା, ଆପଣଙ୍କ ଶରଣରେ ଆମେ ଗଲୁ, ଆପଣ ଆମକୁ ଏ ଦୁଃଖରୁ ମୁକ୍ତି କରନ୍ତୁ। ଆମେ ଜାଣିପାରୁନୁ ଆର କାରଣ କ'ଣ, ଆମ ଶ୍ୱାସ କାହିଁକି ରୁଦ୍ଧ ହୋଇଯାଉଛି। ତେଣୁ ଭଗବାନ ସାଙ୍ଗେ ସାଙ୍ଗେ ଭଗବାନ କହୁଛନ୍ତି, 42 ଶ୍ଳୋକ ଅନ୍ତିମ ଶ୍ଳୋକ ଅଷ୍ଟମ ଅଧ୍ୟାୟର, ମା ଭୈଷ୍ଟ ବାଳଂ ତପସୋ ଦୂରତ୍ୟାନ୍ ନିବର୍ତ୍ତ୍ୟ ସିଏ ପ୍ରତିଜାତ ସ୍ୱଧାମ ଯତୋ ହି ଭ ପ୍ରାଣ ନିରୋଧ ଆସିତ ଓତାନ ପାରି ମୟି ସଙ୍ଗତାତ୍ମା। ଭଗବାନ ପାଖରେ ଆସିଗଲେ ତାଙ୍କର ଭୟ ଦୂର ହୋଇଗଲା। ମା ଭୈଷ୍ଟ, ଭଗବାନ କହିଦେଲେ ଭୟ କରିବା ଦରକାର ନାହିଁ, ତାଙ୍କର ଭୟ ଚାଲିଗଲା, ଦେବତାମାନଙ୍କର ଭୟ ଚାଲିଗଲା। କହିଲେ କାହିଁକି ଅବସ୍ଥା ଆସିଛି ମୁଁ ଜାଣିଛି। ଭଗବାନ କହୁଛନ୍ତି, ବାଳଂ ତପସ୍ୱ ଦୂରତ୍ୟାନ୍, ଏ ତପସ୍ୟା ଯେଉଁମାନେ କରିପାରିବେ ନାହିଁ, କେଉଁ ଅନ୍ୟମାନେ କରିପାରିବେ ନାହିଁ, ସେଇ ତପସ୍ୟା ସେ କରୁଛନ୍ତି, ଦୂରତ୍ୟା ତପସ୍ୟା। ନିବର୍ତ୍ତେ ସିଏ ପ୍ରତିଜାତ ସ୍ୱଧା, ମୁଁ ତାକୁ ସେଥିରୁ ନିବର୍ତ୍ତି କରିବି, ସେ ଯେଉଁ ଏଭଳି ସ୍ଥିତିରେ ଅଛି ମୁଁ ତାକୁ ସେଥିରୁ ଓହରେଇ ଦେବି। ତୁମେ ବର୍ତ୍ତମାନ ତୁମ ସ୍ଥାନକୁ ଯାଅ, ପ୍ରତିଜାତ ସ୍ୱଧାମ ଯତୋ ହି ଭ ପ୍ରାଣ ନିରୋଧ ଆସି, ଯେଉଁଥିପାଇଁ ତୁମର ପ୍ରାଣ ନିରୋଧ ହୋଇଯାଇଛି। ଉତ୍ତାନ ପାଦା ପାଦି ମୟି ସଙ୍ଗତାତ୍ମା, ଉତ୍ତାନ ପାଦଙ୍କ ପୁତ୍ର ଉତ୍ତାନ ପାଦ ସେ ମୋ ସହିତ ଏକତ୍ର ହୋଇଯାଇଥିବାରୁ ଏ ଅବସ୍ଥା ଆସିଛି, ତୁମେ ଚିନ୍ତା କରନା, ସବୁ ଠିକ୍ ହୋଇଯିବ। ଭଗବାନ ସବୁ ଠିକ୍ଠାକ୍ କରିଦେଲେ। ତେଣୁ ସମସ୍ତ ଦେବତା ଆତଙ୍କିତ ହୋଇ ଉଠିଲେ, କାଳେ ଶ୍ୱାସରୁଦ୍ଧ ହୋଇ ସେମାନେ ସମସ୍ତେ ବିନଷ୍ଟ ହୋଇଯିବେ, କିନ୍ତୁ ଭଗବାନ ସେମାନଙ୍କୁ ଅଭୟବାଣୀ ଶୁଣାଇ କହିଲେ ଯେ ଧ୍ରୁବ ମହାରାଜ ଭଗବାନଙ୍କର ଜଣେ ମହାନ ଭକ୍ତ, ତେଣୁ ସେ ଏତଦ୍ୱାରା ବ୍ରହ୍ମାଣ୍ଡର କାହାରିକୁ ବିନାଶ କରିବେ ନାହିଁ। ଏକ ଭକ୍ତ କୌଣସି ଜୀବ ପ୍ରତି ହିଂସା ଆଚରଣ କରନ୍ତି ନାହିଁ। ଏହି ପ୍ରସଙ୍ଗରେ ମୋର ମନେ ଅଛି, ଆମର ଭୁବନେଶ୍ୱରରେ ଏଇ ଭାଗ ଧ୍ରୁବଚରିତ ଆମର ଶ୍ରୀମଦ ରାଧାଗୋବିନ୍ଦ ସ୍ୱାମୀ ମହାରାଜ କହୁଥିଲେ, ସେ ଏ କଥାଟି କହିଥିଲେ ଯେ ପ୍ରହ୍ଲାଦ ମହାରାଜ ଯେଉଁ ଧ୍ୟାନ କଲେ, ତପସ୍ୟା କଲେ, ସମସ୍ତଙ୍କର ଶ୍ୱାସ ରୁଦ୍ଧ ହୋଇଗଲା, କିନ୍ତୁ ସେଇ ପରମ୍ପରାରେ ଆମର ପ୍ରଭୁପାଦ ମହାରାଜ ସମସ୍ତଙ୍କ ଶ୍ୱାସ ରୁଦ୍ଧ ହୋଇଯାଇଥିଲା, ସମସ୍ତଙ୍କୁ ପୁଣି ସେମାନେ ଦୀର୍ଘ ଶ୍ୱାସ ବର୍ତ୍ତମାନ ପୁଣି ଆନନ୍ଦରେ ରହିଲେ, ହିପି ମାନେ ସବୁ ହାପି ହୋଇଗଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ସେମାନେ ସମସ୍ତେ ସୁଇସାଇଡ଼ କରୁଥିଲେ, ଏଭଳି ଅବସ୍ଥା ହୋଇଥିଲା, କିନ୍ତୁ ପ୍ରଭୁପାଦ ମହାରାଜ ତାଙ୍କୁ ଯାଇ ତାଙ୍କୁ ପ୍ରକୃତ ଜୀବନ ପ୍ରଦାନ କରିଥିଲେ। ଯାହା ହଉ, ପ୍ରଭୁପାଦଙ୍କ କୃପାରୁ, ଗୁରୁଦେବଙ୍କ କୃପାରୁ ଆଜି ଆମେ ଏ ଅଷ୍ଟମ ଅଧ୍ୟାୟଟି ଶେଷ କରିପାରିଲେ। ମୁଁ ଚିନ୍ତା କରିପାରିନଥିଲି ଶେଷ ହେବ ବୋଲି, 51 ରୁ 82 31 ଶ୍ଳୋକ ଆମେ ପାଠ କରିଦେଲେ। ଯାହା ହଉ, ଆସନ୍ତାକାଲି ନବମ ଅଧ୍ୟାୟରେ, ବିଶେଷ ଭାବରେ ନବମ ଅଧ୍ୟାୟରେ ଭଗବାନ ଆସିବେ। ନବମ ଅଧ୍ୟାୟରେ ଧ୍ରୁବ ଭଗବାନଙ୍କୁ ସ୍ତୁତି କରିଛନ୍ତି, ଏ 12ଟି ସ୍ତୁତି ରହିଛି, ଯେଉଁଟା ହେଉଛି ସମସ୍ତ ବେଦର ସାର ବୋଲି କୁହାଯାଏ। ଆମେ କେତୋଟି ସ୍ତୁତି ପାଠ କରିବା, ଆଉ 2 ଦିନ ଅଛି, ଆମେ କହିକି ଅନ୍ତିମ ସବୁ ଯାହା ସବୁ ରହିଛି ଆମେ ସଂକ୍ଷେପରେ କହିଦେବା। ଏଭଳି ଭାବରେ ଆମର କଥାକୁ 7 ଦିନରେ ସମାପ୍ତ କରିବା। ବର୍ତ୍ତମାନ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌର ଭକ୍ତ କି ଦାୟୀ ଗୌର ପ୍ରମାନନ୍ଦେ।